ओमज्ञानधिरन्धस्य ज्ञानञ्जनशलाकया चक्षुरुन्मीलितं येन तस्मै श्रीगुरवे नमः श्रीचैतन्यमनोभीष्टं स्थापितं जनभूतले स्वयं रूपं ददामहं ददाति सुभदान्तिकम् नमो विष्णुपादाय कृष्णभृत्ताय भूतले श्रीमाते जयप्रताका स्वामिन्निति नामिने नमाचार्यपादाय नितायि कृपाप्रदायिने गौरप्रसादामदाय नगरग्रामकारिणे नमो विष्णुपादाय कृष्णभृत्ताय भूतले श्रीमते भक्तिवेदान्त स्वामिनिति नामे नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्यतारिणे वंशा कल्पतरुभ्यश्च कृपा सिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्या नाम्ने गोरतिते नमो नित्यानन्दं नमस्तुभ्यं प्रेमानन्द प्रदायिने कलौ कल्मषनाशाय जाह्नवापतये नमः हे कृष्ण करुणा सिन्धु दीनबन्धु जगत्पते गोपेश गोपिकाकान्त राधाकान्त नमस्तुते तप्त काञ्चन गौराङ्गी राजवृन्दावनेश्वरी वृषभानुसृते देवी प्रणमामि हरिप्रिय निराजल निवासाय नित्याय परमात्मने बलभद्र सुभद्राभ्यं श्रीजगन्नाथाय ते वृन्दाय तुलसीदेवै प्रियाय केशवस्य च विष्णुभक्तिप्रदे देवी सत्यवते नमो नमः जय श्रीकृष्ण चैतन्य प्रभु नित्यानन्द श्री अद्वैत गदाधर श्रीवासादि गौरभक्तवृन्द हरे कृष्णा कृष्ण कृष्ण हरे 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 राम 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 हरे हरे ॐ नमो भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय
ସମସ୍ତେ ମୋ ସାଙ୍ଗରେ ଗୋଟେ ଶ୍ଳୋକ ଆବୃତ୍ତି କରିବି ଯେ ଆଜିର ଦ୍ୱାଦଶୀ ତିଥି ତ ଆଜି ହେଉଛି ଆଜି କି ତିଥି ବରାହ ଦ୍ୱାଦଶୀ ବରାହ ଦ୍ୱାଦଶୀ ତିଥି ତ ଏଇ ବରାହ ଦ୍ୱାଦଶୀ ତିଥିରେ ସମସ୍ତ ଭକ୍ତମାନଙ୍କୁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାମତ ସଂଘ ଇସ୍କନ ଜଳେଶ୍ୱର ପକ୍ଷରୁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଆପଣମାନଙ୍କୁ ଶ୍ରୀଚରଣରେ ମୋର କୋଟି କୋଟି ଦଣ୍ଡବତ ପ୍ରଣାମ ଦ୍ୱାଦଶୀରେ କୃପା ଆଶୀର୍ବାଦ କରିବେ କାଲି ଯାଇଛି ଭୂମି ଏକାଦଶୀ ତ ଆଜି ଆମର ବଂଶୀ ପ୍ରଭୁ ତାଙ୍କ ପୌତ୍ରର ପୁତ୍ର ପୁତ୍ରର ପୁତ୍ର ପୌତ୍ରର ତ ବୈଷ୍ଣବମାନଙ୍କ ଦ୍ୱାରା ଅନ୍ନପ୍ରାସନ୍ନ ଉତ୍ସବ ପାଳନ କରିବେ ବଂଶୀ ବନବାଳୀ ପ୍ରଭୁ ସେଥିପାଇଁ ଭକ୍ତମାନଙ୍କୁ ଡାକିଛନ୍ତି ତ ଯେକୌଣସି କର୍ମ କରିବାକୁ ହେଲେ ତ ଆଗେ ବୈଷ୍ଣବମାନଙ୍କର ଆଗମନ ବୈଷ୍ଣବମାନେ ଆଗମନ କଲେ ଯେଉଁଠିକି ଆସିବେ ସେ ଜାଗା ଅଟୋମେଟିକ ପବିତ୍ର ହେଇଯିବ ଆଉ ଯାହା ଯାହା କର୍ମ ହବ ସବୁ କର୍ମ ସୁଫଳ ହବ ସେଥିପାଇଁ ବହୁ ବୈଷ୍ଣବଙ୍କର କୃପା ଦରକାର। ବୈଷ୍ଣବ କୃପା ବ୍ୟତୀତ ସଂସାରରେ କିଛି ଫଳପ୍ରଦ ହୁଏନି। ଏମିତିକି ବୈଷ୍ଣବ କୃପା ପାଇଁକି, ବୈଷ୍ଣବ ସେବା ପାଇଁକି ତ ଭଗବାନଙ୍କୁ କେତେ ବଡ଼ ଦଗା ନେବା ପାଇଁ ପଡ଼ିଲା, କ'ଣ ଜାଣିଛନ୍ତି ତ? ଭଗବାନଙ୍କୁ ବହୁତ ବଡ଼ ଗୋଟେ ଦଗା ନେବା ପାଇଁ ପଡ଼ିଥିଲା। ଭଗବାନ ସର୍ବଶକ୍ତିମାନ ହେଇକି, ସର୍ବଶ୍ରେଷ୍ଠ ଯୋଦ୍ଧା ହେଇକି ଭଗବାନ ଜାଣିଛନ୍ତି, ଜରାସନ୍ଧ ଭୟରେ ଲୁଚିକି ପଳେଇଗଲେ, ମଥୁରା ଛାଡ଼ି ଦ୍ୱାରକାକୁ ପଳେଇଲେ, ଯୁଦ୍ଧ କ୍ଷେତ୍ରରୁ ପଳେଇଗଲେ ପୁରା। ସେଇଥିପାଇଁ ରଣ ଛୋଡ଼ ମାନେ ସର୍ବଶକ୍ତିମାନ ହେଇକି ରଣ ଯୁଦ୍ଧ ଛାଡ଼ି ଦେଇଥିଲେ ଭଗବାନ ଯୁଦ୍ଧ କ୍ଷେତ୍ରରୁ। ଧୀରୁ କାହାପରେ ମରିଯିବା ବରଂ ଭଲ, ଯୁଦ୍ଧ କ୍ଷେତ୍ରରୁ କିଏ ଫେରିକି ଆସେନି, ଆସିକି କୌଣସି ଯୋଦ୍ଧା ଯୁଦ୍ଧ କ୍ଷେତ୍ର ଛାଡ଼ିକି ପଳେଇଯାଏ ଲୁଚିକି? ଭଗବାନ ପଳେଇ ଯାଇଥିଲେ ଯୁଦ୍ଧ କ୍ଷେତ୍ର ଛାଡ଼ି, କାହିଁକି? ସେଇଥିପାଇଁ ତାଙ୍କ ନାଁ ହେଉଛି ଗୋଟେ ରଣ ଛୋଡ଼, ରଣ ରଣକୁ ଛାଡ଼ିକି ପଳେଇ ଯାଇଥିଲେ। ତ କାଳଜୀବନ ସହିତ ଯୁଦ୍ଧ କରି ଯେତେବେଳେ ଗଲେ କାଳଜୀବନକୁ ଭୁଲେଇ ଭୁଲେଇ ନେଇକି ପୁରା ମୁଚୁକୁନ୍ଦ ପାଖରେ ପହଞ୍ଚେଇକି ମୁଚୁକୁନ୍ଦ ଦ୍ୱାରା ମରା କରେଇଲେ। ତ ଯୁଦ୍ଧ ଯୁଦ୍ଧ ନାଁରେ ନେଇକି ଆଉ କେଉଁଠି ପହଞ୍ଚିଥିଲେ? ତାହେଲେ ଭବିଷ୍ୟତ ଜାଣିଥିଲେ ଭଗବାନ, କାହିଁକିନା ଜରାସନ୍ଧ ବହୁତ ଡେଲି ଡେଲି ସମସ୍ତେ ବହୁତ ଦାନ ଦିଏ ନା, ବ୍ରାହ୍ମଣଙ୍କୁ ବୈଷ୍ଣବଙ୍କୁ ବହୁତ ଦାନ ଦିଏ, ବହୁତ ଦାନ ଦିଏ ବୋଲି ସେ ଯେତେବେଳେ ଯୁଦ୍ଧ କରତେ ଯାଏ, ସେ ବ୍ରାହ୍ମଣମାନଙ୍କୁ କ'ଣ କରନ୍ତି, ଆଗେ ଭୋଜନ ଦେଇକି ତୃପ୍ତ କରିବ, ପୂର୍ଣ୍ଣ ତୃପ୍ତ କରେଇଦେବ, ପୂର୍ଣ୍ଣ ତୃପ୍ତ କରେଇକି ଜରାସନ୍ଧ କ'ଣ କରେ ନା ଯାଏ, ତାପରେ ଯୁଦ୍ଧ କରେ, ଆଶୀର୍ବାଦ ନେଇକି ଯିବ। ଏଣେ ବଡ଼ ଅସୁର, ସେମାନେ ଯେମିତି ଅସୁରମାନେ ସବୁ ଜାଣିଛନ୍ତି ଶିବଙ୍କର ବ୍ରହ୍ମାଙ୍କର ତପସ୍ୟା କରି ତା ତପବଳରେ ବଳି ହେଇଯିବେ, କ'ଣ ପାଇଁ ନା ଏମାନେ ବଡ଼ ବଡ଼ ବୈଷ୍ଣବ ବ୍ରାହ୍ମଣ, ଶିବ ହେଉଛନ୍ତି ପରମ ବୈଷ୍ଣବ, ବ୍ରହ୍ମା ହେଉଛନ୍ତି ସର୍ବଶ୍ରେଷ୍ଠ ବ୍ରାହ୍ମଣ, ଏମାନଙ୍କ କୃପା ନେଇଗଲେ ଅଟୋମେଟିକ ସବୁ ଯାହା ଚାହିଁବେ ସେ ଫଳ ହେଇଯିବ। ସେ ଜାଣିଛନ୍ତି ଯେ ଭଗବାନ ବିଷ୍ଣୁଙ୍କ ପାଖରେ ଏତେ ଶକ୍ତି ନାହିଁ, ବ୍ରହ୍ମା ଶିବଙ୍କ ପାଖରେ ଯେତିକି ଅଛି, ତ ଯଦିଓ ଭଗବାନଙ୍କ ବରରେ ସେମାନେ ବଳିଆ ତଥାପି କରନ୍ତି ସେଭଳିଆ, ଆଉ କ'ଣ ହୁଏ ପରିଣତି ବିନା ସେ ଠିକ ସେଭଳିଆ। ଜରାସନ୍ଧ ବି ଭଗବାନ ମାନେ କ'ଣ କରିଥିଲା ନା, ବ୍ରାହ୍ମଣମାନଙ୍କୁ ସନ୍ତୁଷ୍ଟ କରି ରଖିଥିଲା, ଆଉ ସବୁଥର ଯାଏ 70 ଥର ପରାଜୟ ହେଇକି ଆଇଲା। 70 ଥର ଯେତେବେଳେ ପରାଜୟ ହେଇକି ଆଇଲା କୃଷ୍ଣଙ୍କ ଦ୍ୱାରା, 18 ଥର ବି ପୁଣି ଯୁଦ୍ଧ କଲା ଛାଡ଼ୁନି, ଆଉ ଭଗବାନ ଛାଡ଼ି ଦେଉଛନ୍ତି ପ୍ରତ୍ୟେକ ଥର, ହଁ ଛାଡ଼ି ଦେଉଛନ୍ତି। ଯେମିତି ସିଂହ ଗୋଟେ ତାକୁ କାହାକୁ ଧରେ ନା, ବଡ଼ ବଡ଼ ଝିଅ ଧରିକି କାମଟିକୁ ଅଧା ଖଣ୍ଡିଆ କରି ଛାଡ଼ିଦେ, ସେ ଯେତେ ଛଟପଟ କରିବ ପୁଣି ଯାଇକି ତାକୁ ଧରିବେ, ସେତେବେଳେ ପଳେଇଯିବ ତାକୁ ଧରିବେ, ଠିକ୍ ସେଭଳିଆ ଭଗବାନ ପ୍ରତ୍ୟେକ ଥର ତାକୁ ଛାଡ଼ି ଦେଉଥିଲେ। କାରଣ ଆଉ ଯିଏ ଯିଏ ସବୁ ଅସୁରକୁ କିଏ ଖୋଜିକି ମାରିବ, ସବୁ ଗୋଟେ ଜାଗାକୁ ସେ ନେଇଆସିବ, ସବୁ ଗୋଟେ ଜାଗାରେ ମାରିବ। 18 ଥର ଯେତେବେଳେ ହେଲା, ସେଠୁ ଜରାସନ୍ଧ ସବୁ ବ୍ରାହ୍ମଣମାନଙ୍କୁ ଦେଇକି ଯେତେବେଳେ ବର ଆଶୀର୍ବାଦ ଦେଲା ନା, ନେଇକି କହିଦେଲା ତମେ 17 ଥର ମୋତେ ଠକି ସାରିଲେଣି, ତମ ଆଶୀର୍ବାଦ ମୋ ପ୍ରତି ଫଳପ୍ରଦ ହେଇନି, 17 ଥର ମୁଁ ପରାଜୟ ହେଇକି ଭେରୁ ହେଇକି ଆଇଲେଣି, ଏଇ 18 ଥରରେ କ'ଣ କହିବି, ତୁମକୁ ଛାଡ଼ିବାନି, ଏଇଥର ବନ୍ଦୀ କରିକି ସମସ୍ତଙ୍କୁ ରଖିଦେଲା, ଯଦି ଫେରିକି ଯଦି ଯୁଦ୍ଧରେ ଜିତିକି ଆଇଲି ସବୁ ଫେରିବ, ଆଉ ଯଦି ଯୁଦ୍ଧରେ ପରାଜୟ ହେଇକି ଆଇଲି ସମସ୍ତଙ୍କର ମୁଣ୍ଡ କାଢ଼ିଦେବି, କାହାକୁ ଆଉ ରଖିବାର ନାହିଁ। ବହୁତ ସେବା କରିଛି ତ ବ୍ରାହ୍ମଣ ବୈଷ୍ଣବଙ୍କର ବରଦାନ, ତ ଏ ଯାହା ସୁନ୍ଦର ରଖିଦେଲା ଭଗବାନ ତ ନମ ବ୍ରହ୍ମଣ୍ୟ ଦେବାୟ, ସେ ତ ଯେହେତୁ ସେ ନମ ବ୍ରହ୍ମଣ୍ୟ ଦେବାୟ ବହୁତ ବଡ଼ ନାମ ତାଙ୍କର, ବ୍ରାହ୍ମଣଙ୍କର ପ୍ରିୟ ସିଏ, ସେଇଥିପାଇଁ କ'ଣ କଲେ ଭଗବାନ ଚିନ୍ତା କଲେ, ଏଇଥର ଯଦି ମୁଁ ଯୁଦ୍ଧରେ ଜୟଲାଭ କରିକି ଜରାସନ୍ଧକୁ ଯଦି ପରାଜୟ କରେ, ଏତେ ଗୁଡ଼ା ବ୍ରାହ୍ମଣକୁ ସେ ମାରିଦେବ, ବରଂ ମୋ ନାମରେ ମୋ ଯଶରେ କଳଙ୍କ ଲାଗୁ, ଏଟା ଦୁଃଖ ନାହିଁ, ମୁଁ ବ୍ରାହ୍ମଣମାନେ ବିଜୟ ଲାଭ କରେ। ସେଥିରେ ସେ ଯୁଦ୍ଧ କ୍ଷେତ୍ରରୁ ପଳେଇଲେ, ପାହାଡ଼ରେ ଲୁଚିଲେ, ସେ ପାହାଡ଼ ଚାରିପଟା ନିଆଁ ଲଗେଇଦେଲା, ଭାବିଲା କୃଷ୍ଣ ବଳରାମ ମରିଗଲେ, ଆଉ କୃଷ୍ଣ ବଳରାମ ତ ସେଠୁ ପୁରା ପାହାଡ଼ ହେଇକି ପଳେଇଗଲେ, ତ ଦ୍ୱାରକାକୁ ଜରାସନ୍ଧ ହେଲା, କୃଷ୍ଣ ବଳରାମ ମରିଯାଇଥିଲେ, ବ୍ରାହ୍ମଣମାନଙ୍କୁ ଛାଡ଼ିଥିଲା ଭଗବାନଙ୍କୁ, ମାନେ ନିନ୍ଦା ନେଲେ ବି ବ୍ରାହ୍ମଣମାନଙ୍କର ସେବା କଲେ। ସେଭଳି ଏଇଟା ଯୁଗେ ଯୁଗେ ଆମେ ଜାଣିଛନ୍ତି, ପ୍ରତ୍ୟେକ ଯେକୌଣସି କାର୍ଯ୍ୟରେ ଆଗକାର ପ୍ରଥା ଥିଲା, ଯେକୌଣସି ଯଜ୍ଞ ଯେକୌଣସି ସଂସ୍କାର କର୍ମରେ ବ୍ରାହ୍ମଣ ବୈଷ୍ଣବମାନଙ୍କୁ ନିମନ୍ତ୍ରଣ ହେଉଥିଲା, ବ୍ରାହ୍ମଣ ବୈଷ୍ଣବଙ୍କର ଆଶୀର୍ବାଦଟା ହିଁ ପ୍ରତ୍ୟେକ ଉପରେ ବହୁତ କାର୍ଯ୍ୟକାରୀ ହେଉଥିଲା। ତେଣୁକରି ଏଇ କାର୍ଯ୍ୟକାରୀରେ ଯଦି ବ୍ରାହ୍ମଣ ବୈଷ୍ଣବଙ୍କର ଫଳପ୍ରଦ ନ ହେବ କୌଣସି କାର୍ଯ୍ୟରେ, ତାହେଲେ କ'ଣ ହେବ, ସେମାନଙ୍କ ଆଗମନ ଯଦି ନ ହେବ, ଯଦି ସେବା ନ ହେବ, তাহলে কোণ হব সুফল কেবে হব আমরা ভগবত অর্জন করলে ভগবান সন্তুষ্ট হবে ব্রাহ্মণ বৈষ্ণব মান কৃপা অনুসারে ব্রাহ্মণ মানে বৈষ্ণব মানে ভগবান সে জায়গাকে আহ্বান করবে কেন ভক্তর হৃদয়ের ভগবান বিরাজমান করেন সেটাই ভগবান দেখা কি ভক্তঙ্কর কেটে সেবা হয়েছে সন্তুষ্ট হয়েছে যদি ভক্ত সেবার সন্তুষ্ট লাভ করলে তাহলে ভগবান সন্তুষ্ট হবে সে যজ্ঞ কর্ম সফল হবে নাহলে কোনসি কর্মরে সফল হবে সেটাই যেকোনসি কর্ম ভক্ত ঘরে হোক কেই জনে সংসারে করলে বি তা বাপ মরি যাও যেকোনসি আগে ব্রাহ্মণ ভোজন নিশ্চিত হব বৈষ্ণব ভোজন বৈষ্ণব সেবা নিশ্চিত হবে এটা হলো পরম্পরা নহলে কেতে কর্ম সিদ্ধি হব না ভগবত ভক্ত কেন মঙ্গল যে আমি যে মন্ত্রটা পড়িবা মঙ্গলম ভগবান বিষ্ণু মঙ্গল মঙ্গল কি করিব দুনিয়ারে যে মঙ্গলময়কে আরাধনা করছেন সে আশীর্বাদ তো যে সংসারটা মঙ্গলময় হব না নাহলে মঙ্গল কেবে বি সম্ভব নহে দুনিয়ারে সেটাই ই হচ্ছে আমার মহৎ পরম্পরা কিন্তু বর্তমান সংস্কার আজিকালি লোক যেমনি বিবাহ করছেন যেকোনসি অনুষ্ঠান করছেন কার কিছু দরকার নাই আজিকালি বিবাহ যে যাক মন পছন্দ করলো তাকে বিবাহ আরে সে জীবন সুখী হবে কেতবে তাঁর জীবনের যদি কিছু দুঃখ রয়েছে সে দুঃখটা সুখময় হব যা কিছু অকল্যাণ অছি ব্রাহ্মণ বৈষ্ণব যে সংস্কার অনুষ্ঠান দ্বারা সমস্ত তার পূর্বকৃত পাপকু খণ্ডন করে তার নূয় জীবন দেখি তাকে কম করে সংস্কারিত করা এইটা হচ্ছে কর্তব্য আর সে যদি ন করবে তো তাঁর কর্মফল তো কেবে জীবনই না তাঁকু ছাড়িকি সেটাই কর্মফল তাঁর সাংরে রয়ে সেটি বিনা সংস্কার আজকাল যে বাহাগর হচ্ছে সব যাই কো মঠ মন্দির ঘণ্টে ভগবান পাখে কোণী শ্বাস কোণী মতে মানে কম করবে তো এইভাবে এইটা এইটা হুয়ে নি এইভাবে দ্বারা বৈষ্ণব গুরুকর কৃপা মিলে নি পিতামাতাঙ্কর কৃপা মিলে নি নমিলে নমিলুচি কাইকি কেন আজকাল তো সংস্কার নাই সমাজের বাপা মা মানে পিলাকে সংস্কার কোন কে চাহু না বর্তমান সমাজের সংস্কার কি কাউকে দেওয়া চাহুছে কে কাউকে সংস্কার দিয়ে চাহু না এইটাই চাহু না না বাপা মানুষ নিজের সংস্কার না এখানে বাপা মানুষ নিজের সংস্কার নথিব সে তা পিলা বলতে সংস্কার আনিদেবে কিন্তু সেটাই আনিপারিবে না সেটাই ভাবন্তি এই সংসারে আমি পিলা জন্ম দেলে তাকে বোধে বহুত স্কুল কলেজে পড়াইলে হয়তো সে বিদ্যার্থী হয়ে যাব বহুত জ্ঞানী হয়ে যাব তা ভিতরে ভালো সংস্কার আসবে তা নয় সংস্কার বৈষ্ণব মানুষ কৃপারু সাধুগুরু বৈষ্ণব কৃপারু নিজকে আগে সংস্কার হওয়া পড়ে তাহলে সংস্কার প্রভাব পড়ব পিলা মানুষ উপরে নাহলে আজিকাল যে সংস্কার বাপা মা মানে পিলা মানে যেভাবে যে আগকার বৈদিক সমাজের যে শিক্ষা লা সেই শিক্ষা অনুসারে যে স্কুল কলেজের যে আদর্শ শিক্ষা লা সে আদর্শ শিক্ষা বর্তমান স্কুল কলেজের আর না নৈতিক জীবন নৈতিক শিক্ষা কোণ সেটা না বর্তমান উঠি যাই যাই হোক সেটাই আমি জানিছেন যে এটা কহিবার তাৎপর্য ভগবান যে পাণ্ডব মানুষ দ্বারা আদর্শ যজ্ঞ করলে নারদ মুনি যাই ভগবান শ্রীকৃষ্ণ যুধিষ্ঠির মহারাজ নিকটক আসলে যুধিষ্ঠির মহারাজ নিকট আসি কহিলেন প্রভু যুধিষ্ঠির মহারাজ তো নারদ মুনি শিষ্য যুধিষ্ঠির মহারাজ কহিলেন দেখন্তু আপনার সংসারে রাজস্ব যজ্ঞ করুন রাজস্ব যজ্ঞ মানে মানে সর্বশ্রেষ্ঠ যজ্ঞ এ রাজস্ব যজ্ঞ করিবার আঙ্কু মদন কলে অনুমোদন কলে আঙ্কু কহিলে তো এনে যাই কৃষ্ণ পাখে কহিলে পাণ্ডব পাই রাজস্ব যজ্ঞ করুন রাজস্ব যজ্ঞ হেলা রাজস্ব যজ্ঞ হেলে কোন হব যে ভগবান শ্রীকৃষ্ণ নেতৃত্বে রাজস্ব যজ্ঞ অনুষ্ঠিত হল আর রাজস্ব যজ্ঞের সমস্ত সেবা নিবেদন করা হল আমি কহিবার তাৎপর্য এই বৈষ্ণবঙ্কর আগমনে কাহিঁকি ভগবত ভক্ত মানে এটা করছেন ঘরে ঘরে আও কে কি আমি হয়তো কেউ বিব্রত হয়ে গেলেনি কেতে লোক ঘরক বৈষ্ণব সেবা পাই যাবু কেতে কুয়াড়ে যাবু তথাপি বি লোকঙ্কর অর্থ খরচ হচ্ছে সবু কিছু খরচ হলে ইয়ার ফলাফলটা দেখুন ইয়ার রেজল্ট অছি কি নাই ইয়ার প্রমাণ এ রাজস্ব যজ্ঞ কাহিঁকি বৈষ্ণব মানুষ ভগবান কাহিঁকি এই বৈদিক নিয়ম অছি ব্রাহ্মণ বৈষ্ণবকে কাহিঁকি আহ্বান করিবে করিকি এইভাবে সেবা করিবার নিয়ম রয়েছে କି ସମାଜରେ ଭାବନ୍ତି କେବଳ ବ୍ରାହ୍ମଣ ମାନଙ୍କୁ ଡାକିଲେ ହବ, ବୈଷ୍ଣବ ମାନଙ୍କୁ ନ ଡାକିଲେ ବି ଚଳିବ। ବ୍ରାହ୍ମଣ ବୈଷ୍ଣବ ଭିତରେ କଣ ପାର୍ଥକ୍ୟ ରହିଛି? ଏଇ ରାଜସ୍ୱୟ ଯଜ୍ଞ ଯେତେବେଳେ ହେଲା, ରାଜସ୍ୱୟ ଯଜ୍ଞର ଗୋଟିଏ ସର୍ତ୍ତ ଥିଲା କଣ? ରାଜସ୍ୱୟ ଯଜ୍ଞ ଯେ ସଫଳ ହେଲା, ଏଇ ସଫଳତା କେମିତି ଜଣାଯିବ? ଯଦି ଶଙ୍ଖ ବାଜିବ, ଯଦି ଶଙ୍ଖ ବାଜିବ, ଯେଉଁ ଶଙ୍ଖ ରଖା ହେଇଥିଲା ତା ପାଇଁ ଶଙ୍ଖ ଯଦି ଅଟୋମେଟିକ ସ୍ୱର୍ଗରୁ ଶଙ୍ଖ ଧ୍ୱନି ହବ ନା, ସ୍ୱର୍ଗରୁ ଯଦି ଶଙ୍ଖ ଧ୍ୱନି ହବ ତାହେଲେ ରାଜସ୍ୱୟ ଯଜ୍ଞର ସଫଳତା ମିଳିଲା ବୋଲି ଜଣାଯିବ। ତ ଭଗବାନ ନିଜେ ରହିକି ସେ ରାଜସ୍ୱୟ ଯଜ୍ଞ କରେଇଛନ୍ତି, ଯେତେବେଳେ ସବୁ ରାଜସ୍ୱୟ ଯଜ୍ଞ କରେଇଛନ୍ତି ଭଗବାନ ନିଜେ ସମସ୍ତ ବ୍ରାହ୍ମଣ ଋଷିମାନଙ୍କର ସମସ୍ତଙ୍କୁ ପଦଧୂତ କରିଛନ୍ତି, ଭଗବାନ ସମସ୍ତଙ୍କର ଉଚ୍ଛିଷ୍ଟ ପତ୍ର ଉଠେଇଛନ୍ତି, ତା ସତ୍ତ୍ୱେ ବି କ'ଣ ହୁଏ ନା, ଦିନକର ଘଟଣା ନା, ଯେତେବେଳେ ରାଜସ୍ୱୟ ଯଜ୍ଞ ସରିଗଲା ସବୁକିଛି, କିନ୍ତୁ ଶଙ୍ଖ ବାଜିଲାନି। ଯେତେବେଳେ ଶଙ୍ଖ ନ ବାଜେ ରାଜସ୍ୱୟ ଯଜ୍ଞରେ, ସେଠି କ'ଣ କରାଯିବ? ସମସ୍ତେ ଚିନ୍ତା କଲେ, ପ୍ରଭୁ ଆପଣ ତ କହିଥିଲେ ଯେଉଁ ଯେଉଁଭଳି ଭାବେ କହିଲେ ଆମେ ସେଇଭଳି ଭାବେ କହିଛୁ, ଆମେ ତ ସଂସାର ସବୁ ଆପଣଙ୍କ କଥା ଅନୁସାରେ କରିଛୁ କିନ୍ତୁ ଆମର ସଫଳତା ହେଲାନି। ହରେ କୃଷ୍ଣ କ'ଣ ହେଲା? ନିଦି ଯାଉଛନ୍ତି, ହରେ କୃଷ୍ଣ କହିଲା ବେଳକୁ ଏତେ କଥା ବେଳକୁ କେହି ଉଠୁନାହାନ୍ତି, ଖାଲି ଟିକେ ହରେ କୃଷ୍ଣ କହିଦେଲା ବେଳକୁ ସମସ୍ତେ ନିଦ ଘରେ ଚେଇ ଯାଉଛନ୍ତି, ଯାହା ଯାହା ନା ଆମେ ସଜାଗ ଅଛୁ ଅନ୍ନଉଛୁ। ସେଇଥିପାଇଁ କଥା ଖରାରେ କରିବା ପାଇଁ ପଡିବ, ଛାଇରେ ଘର ଘର ତଳେ ଫ୍ୟାନ୍ ଚଲେଇ କଲାବେଳକୁ ନିଦ ଆସୁ, କାହିଁକି ନା ଆମର ରଘୁନାଥ ଦାସ ଗୋସ୍ୱାମୀ କ'ଣ କଲେ ଯେ ହରିନାମ ଜପ କରୁଥିଲେ, ଜପ କରତେ କରତେ ଯଦି ତନ୍ଦ୍ରା ଆସିଯାଇଛି ବୋଲି କହିଲେ, ଏଇ ଛାଇ ମୂଳରେ ଗଛ ମୂଳରେ ବସି ହରିଭଜନ କରୁଛି ନାମ କରୁଛି ବୋଲି ନିଦ ଆସିଯାଏ। ସେଥିପାଇଁ ମୁଁ ଯାଇ ପଳେଇବି କେଉଁଠିକି, ଖରାରେ ବସିକି ଯାଇକି ହରିନାମ କଲେ, ଖରା ପଡ଼ିଲେ ଆମ ନିଦ ଲାଗିବନି, ପୁରା ଶୁଣିବି, ଖରାରେ ବସିକି ଜପ କଲେ। ସେଥିପାଇଁ ଏତେ ସୁନ୍ଦର ଭାବେ ଜପ କଲେ ଯେ ରାଧାରାଣୀ ଆଉ ତାଙ୍କ କଷ୍ଟ ସହି ପାରିଲେନି ବୋଲି ରାଧାରାଣୀ ଆଣିକି ତାଙ୍କ ପଣ ଦୋକାନୀ ତାଙ୍କ ଆଞ୍ଚଳଟା ଢାଙ୍କିକି ରଖିଲେ ରଘୁନାଥ ଦାସ ଗୋସ୍ୱାମୀଙ୍କ ଉପରେ, କାହିଁକି ନା ନାମରେ କାଳେ ଶରୀର ମଧ୍ୟ ଟିକେ ସାହାଯ୍ୟ କରୁନି, ମୋ ଇନ୍ଦ୍ରିୟ ମୋ ନିଦ୍ରା ମଧ୍ୟ ଟିକେ ସାହାଯ୍ୟ କରୁନି କୃଷ୍ଣ କଥା କୀର୍ତ୍ତନରେ, କୃଷ୍ଣ ନାମରେ, ତ ତେଣୁକରି ଖରାକୁ ପଳେଇବ। ଯଦି ସାଧୁ ସାମ୍ନାରେ ବସିଲେ ଯଦି ଡୋଳେଇଲେ ବିଛଣାକୁ ପଳେଇବା ଭଲ, ତାହେଲେ ଦୁଇଟା ସାରା ଏକା ନା, ସାଧୁ ସାମ୍ନା ଏଇଟା ହବ ନା, କ'ଣ ଏଇଟା ତ ବିଛଣା ସାଙ୍ଗରେ ସମାନ ହେଇଗଲା। ତ ନିଦ୍ରା ଦେଇ ବି ଆହ୍ୱାନ କରିଦେଲେ, ଏଠି କୃଷ୍ଣ କୋଉଠିକି ଆସିବେ ଆମ ପାଖ, କୃଷ୍ଣ ଆସିବେନି, ସେଥିପାଇଁ ଶୁଣିବାର ମାନସ, ନିଦ ଆସୁଛି ଠିକ ଅଛି କିଛି ଅସୁବିଧା, ଛିଡ଼ା ହେଇକି ଶୁଣିବେ, ପୁରା ସାମ୍ନାରେ ବସିକି ପୁରା ଘୋଡ଼େଇକି ପଡି ଯାଉଥିବେ ଜଣଙ୍କ ଉପରେ ଜଣେ। ତ ଯାଇ ଆଉ ସମସ୍ତେ ଭଜନ କରୁଛନ୍ତି ତ ରାତି 3ଟାରୁ ଉଠିକି, ସେଥିପାଇଁ ନିଦ ଭାଙ୍ଗୁନି, କଣ କରିବା, ଯାଇ ହଉ ଖରାପ ଭାବିନି ଆପଣ ବୈଷ୍ଣବ ଅପରାଧୀ ଯୋଉ ମୋର ଯଦି କହୁଛି। ତ ସେଠୁ ଯେତେବେଳେ ପାଣ୍ଡବ ମାନେ ଏ କଥା କହୁଛନ୍ତି, ଆପଣ କହିଥିଲେ ଆପଣ କହିବା କଥା ଅନୁସାରେ କହିଲୁ, ଭଗବାନ ସେଠୁ କହୁଛନ୍ତି ନା ନିଶ୍ଚିତ କିଛି ହେଇଛି, ଆପଣ କ'ଣ ରାଜ୍ୟର ସମସ୍ତ ବ୍ରାହ୍ମଣ ବୈଷ୍ଣବଙ୍କୁ ଡାକିଥିଲେ ଆପଣଙ୍କ ଅନୁଷ୍ଠାନରେ? କହିଲେ ହଁ ପ୍ରଭୁ, ସମସ୍ତ ବ୍ରାହ୍ମଣ ବୈଷ୍ଣବଙ୍କୁ ଆମେ ଡାକିଛୁ, ସମସ୍ତ ବ୍ରାହ୍ମଣ ବୈଷ୍ଣବଙ୍କୁ ଡାକିଛୁ। ତ କହିଲେ ନା, ସମସ୍ତ ବ୍ରାହ୍ମଣ ମାନେ ଆପଣଙ୍କ ଘରେ ବୈଷ୍ଣବ ମାନେ ଆତିଥ୍ୟ ନେଇନାହାନ୍ତି। ତ ବାଲ୍ମୀକି ବୋଲି ଜଣେ କ'ଣ ହରିଜନ ଲୋକ, ଏ ହରିଜନ ବାଲ୍ମୀକି ଆପଣଙ୍କ ରାଜ୍ୟରେ ଜଣେ ବୈଷ୍ଣବ ଅଛନ୍ତି, ଏଇ ବୈଷ୍ଣବ କ'ଣ କରିଛନ୍ତି ନା, ସେ ଆତିଥ୍ୟ ନେଇନାହାନ୍ତି ଆପଣଙ୍କ ଘରେ, ଆପଣମାନେ ତାଙ୍କୁ ବୈଷ୍ଣବ ବୋଲି ଜାଣିନାହାନ୍ତି, ସେଇଥିପାଇଁ ତାଙ୍କୁ ନିମନ୍ତ୍ରଣ କରୁନାହାନ୍ତି। ତେଣୁକରି ଶଙ୍ଖ ବାଜିନି, ଭଗବାନ ଜାଣି କହିଲେ ଯାଅ ତାଙ୍କୁ ଆଣିକି, ସବୁ ଅନୁଷ୍ଠାନ ସରିଗଲାଣି ଶଙ୍ଖ ବାଜିନି, ଯା ତମେ ତାଙ୍କୁ ଆଜି ନିମନ୍ତ୍ରଣ କରିକି ଆଣିକି ଆତିଥ୍ୟ ଦେବ। ଏକଥା ଯେତେବେଳେ କହିଛନ୍ତି, ସେଠୁ ଭଗବାନ କଥା ଅନୁସାରେ ଭୀମ ଅର୍ଜୁନ ଦୁଇ ଜଣ ସାରା ଗଲେ, କାହିଁକି ନା ବୈଷ୍ଣବକୁ ବ୍ରାହ୍ମଣକୁ ଆମନ୍ତ୍ରଣ କରତେ ହେଲେ ଇଏ ନୁହେଁ ନିୟମ ଯେ କାହା ହାତରେ କହିଦେବା ସେ ଯାଇକି ଡାକିଦେବ, ନା ନିଜେ ଯାଇକି ବୈଷ୍ଣବମାନଙ୍କୁ ଆବେଦନ କରି ଡାକିବା ପାଇଁ ପଡିବ। ଏଇଟା ହେଉଛି ବୈଷ୍ଣବ ଧାରା, ଆମକୁ ଆମର ଶ୍ରେଷ୍ଠ ଜ୍ଞାନ ଥିଲେ ତା କହିଦେବ ତ ଆସିବ, ତା କହିଦେବ ଆମର ଏଇ ଅନୁଷ୍ଠାନ, ଏମିତିଆ ହୁଏନି। ବୈଷ୍ଣବକୁ ବୈଷ୍ଣବ ଭଗବାନ ତା ଭିତରେ ବାସ କରୁଛନ୍ତି, ଭଗବାନଙ୍କର ସେ ପ୍ରିୟ ଏଇ ଜ୍ଞାନ ଦେଖିତେ ପଡିବ,
ଆଉ ଆତିଥ୍ୟକୁ ଡାକିକି ବି ଆମେ ବେଳେ ବେଳେ ଯୋଉଠି ପାଇଲେ ସେଇଠି ବସେଇଦେବା, ଯେମିତି ପାଇଲେ ଯେମିତି ବସେଇକି ତୋ ଖାଇତେ ପାଉନଥିଲୁ ଡାକି ଦେଇଛିନା ଯୋଉଠୁ ଭୋଜି ଭୋଜି ଖାଇକି ଯିବେ ଆଉ। ଆମ ଭିତରେ ବୈଷ୍ଣବ ସାଧାରଣ ଏମିତି ଜ୍ଞାନ ହେବା ଉଚିତ। ଆଉ ଆମେ ଯେତେବେଳେ ଏଠିକି ଆସିଛେ ବୈଷ୍ଣବ, ଆମେ ଜଣଙ୍କର କଲ୍ୟାଣ କରତେ ଆସୁଛେ, ପୁଣି ଢୁଳେଇଲେ ମୋ ସାମ୍ନାରେ ବସି, ମୋ ସାମ୍ନାରେ ବସି ଯିଏ ଢୁଳେଇବ ତ ତାକୁ ନା ଡାକି ଡାକି ତାକୁ ଛିଡ଼ା କରେଇବେ। ତ ସେ କ୍ଷେତ୍ରରେ ଯାହାକୁ ନିଦ ଲାଗୁଛି ସେ ସାଇଡ଼ରେ ଛିଡ଼ା ହେଇକି ସ୍ୱତଃସ୍ଫୂର୍ତ୍ତ ସାଇଡ଼ରେ ଛିଡ଼ା ହେବେ। କାହିଁକିନା ଆମେ ଭକ୍ତଙ୍କ ଅନୁଷ୍ଠାନକୁ ଆସୁଛେ, ଆସିବା ଦ୍ୱାରା କ'ଣ ହେଉଛି, ଆମେ ଜଣେ ବୈଷ୍ଣବ ଆବେଦନ କରୁଛୁ, ଜଣେ ବୈଷ୍ଣବ ଆମକୁ ବୈଷ୍ଣବ ଜ୍ଞାନରେ ଆତିଥ୍ୟ କରିକି ଆମ ଘରେ ଡାକିଛି। ଇଏ ନୁହେଁ ଯେ ମୁଁ ବହୁତ ବଡ଼ ବୈଷ୍ଣବ ହେଇଯାଇଛି ତ ମୁଁ ଆସିକି ତାର ଖାଇଦେଲେ ତାର କଲ୍ୟାଣ ହବ, ଆରେ ତାର କ'ଣ କଲ୍ୟାଣ ହବ। ସିଏ ଆମକୁ ଡାକିଛନ୍ତି ତାଙ୍କର ଅର୍ଥର ଭୋଜନ ଆମେ କରିବା, ତାଙ୍କ ପାଖରେ ଋଣୀ ହବା। ସେଥିପାଇଁ ଆମେ କମସେ କମ ଏଠିକି ଆସିଛନ୍ତି ସେଇ ବୈଷ୍ଣବଙ୍କର ଆତ୍ମକଲ୍ୟାଣ ପାଇଁ, ତା ପରିବାର ତା ସନ୍ତାନର ଆତ୍ମକଲ୍ୟାଣ ପାଇଁ ଆମେ ଭଗବତ କଥା ଶ୍ରବଣ କରିବା, ହରିନାମ ସଂକୀର୍ତ୍ତନ କରିବା। ଏଇ ଭଗବତ କଥା ଶ୍ରବଣ ସଂକୀର୍ତ୍ତନ ମାଧ୍ୟମରେ ଯୋଉ ପୁଣ୍ୟଫଳ ଅର୍ଜନ ହବ ତାଙ୍କର ଫଳପ୍ରଦ ହବ। ଆଉ ଆମେ ଆସିଲେ ନିଜେ ଏଠି ବସିକି ଶୋଇଗଲେ ପ୍ରସାଦ ପାଇଲା ବେଳକୁ ପାଇଁ ପଳେଇ ତ ତାଙ୍କ ପାଖରେ ଋଣୀ ହବା କଥା ଆମର। ଆମେ ତାର କଲ୍ୟାଣ କ'ଣ କଲେ, ଆମେ ଯଦି ଜଣଙ୍କର ସେ ଆମକୁ ଆମନ୍ତ୍ରଣ କରିଛନ୍ତି ତାର ଯଦି କଲ୍ୟାଣ ଆମେ ନ କରିପାରିଲେ, କମସେ କମ କୃଷ୍ଣ କଥା ଶ୍ରବଣ କରିବା ଦ୍ୱାରା ଯେତିକି ପୁଣ୍ୟ ହବ ସେଇ ପୁଣ୍ୟଫଳଟା ସେ ପାଇବେ ତ, ସେତିକି ବି ନାହିଁ ଏ ସଂସାର। ଆଉ ଯଦି ସେତିକି କଲ୍ୟାଣ ନିଜର ତ ହବନି ହବନି, ତାର ବି ହବନି, ତା ପାଖରେ ଋଣୀ ହେଇକି ଯିବା, ତାର ଆତ୍ମକଲ୍ୟାଣ ତାଙ୍କର କିଛି ହବନି। ଆଉ ପୁଣ୍ୟଫଳ ପାଇବେ କେଉଁଠି, ଆମ ପାଖରେ ପୁଣ୍ୟଫଳ ଆସିବ କେଉଁଠି, ଭକ୍ତି ଫଳ ଆସିବ କେମିତି ନା ଆସିବ ଯଦି କୃଷ୍ଣ କଥା ସାଧୁ ସଂଘରେ ରୁହନ୍ତି। ଜାଣିବ ସେ ବାଲ୍ମୀକି ବ୍ରାହ୍ମଣଙ୍କ ନିକଟକୁ ଭୀମ ଅର୍ଜୁନ ଦୁଇ ଜଣ ସାରା ଗଲେ, ଯେତେବେଳେ ଗଲେ ସିଏ କ'ଣ କରୁଛନ୍ତି, ହରିଜନ ଲୋକ ତ ତା ଘରେ ପୁରା ଛୋଟ ଝୁପୁଡ଼ି ଘର ସେଠି ସେ ରହନ୍ତି, ଆଉ ତୁଳସୀ ବାଗାନ ଘରର ଚତୁଃପାର୍ଶ୍ୱରେ ତୁଳସୀର ବାଗାନ ବଗିଚା, ଆଉ ସେ ତୁଳସୀ ମୂଳରେ ବସିକି ସେ ନିରନ୍ତର ଭଗବାନଙ୍କ ନାମ କୀର୍ତ୍ତନ କରୁଛନ୍ତି, ନାମ କୀର୍ତ୍ତନ କରୁଛନ୍ତି କତେ କତେ। ତ ଏଇଭଳି ଦିନ ତାଙ୍କର ବିତେ, ଆଉ ଭୀମ ଅର୍ଜୁନ ଯେତେବେଳେ ପହଞ୍ଚି ଯାଇଛନ୍ତି ତ ଇଏ ଜାଣିଛି ଯେ ଭୀମ ଅର୍ଜୁନ ମାନେ ରାଜ୍ୟର ରାଜା, ଏ ଦେଶର ରାଜା, ପୁଣି ସେ ଆଉ କାହାକୁ ସିପାହୀ ସିପାହୀକୁ ଦେଇକି ପଠେଇ ନାହାନ୍ତି, ସ୍ୱୟଂ ରାଜାକୁ ଦେଇକି ପଠେଇଛନ୍ତି। ଦୁଇ ଜଣ ସାରା ଯାଇକି ତାକୁ ଡାକିଛନ୍ତି, ଆପଣ ଟିକେ ଆମ ଘରକୁ ଯିବେ, ଆତିଥ୍ୟ ନେବେ। ଇଏ ତାଙ୍କ ଗୋଡ଼ ତଳେ ପଡ଼ିକି ସେ ବାଲ୍ମୀକି ଜାଣିଛନ୍ତି ଅର୍ଜୁନ ଭୀମ ଭଗବାନଙ୍କର କେତେ ବଡ଼ ଭକ୍ତ, ତାଙ୍କର ସେ ଜ୍ଞାନ ଶ୍ରେଷ୍ଠ ବିଷୟ। ଆପଣଙ୍କୁ ଗୋଟେ କାହା ହାତରେ ଖବର ଦେଇଥିଲେ ମୁଁ ଯଦି ଆପଣଙ୍କର କି ସେବା ଲାଗିଥାନ୍ତି ପ୍ରଭୁ, ତ କାହା ହାତରେ ଗୋଟେ ଖବର ଦେଲେ ମୁଁ ଯାଇପାରିଥାନ୍ତି। ଆପଣ ନିଜେ ଆଇଲେ ନା, ବୈଷ୍ଣବ ବୈଷ୍ଣବର ମହତ୍ଵ ବୁଝେ, ଜଣେ ଭଗବତ ଭକ୍ତ ଆଉ ଜଣେ ଭକ୍ତର ମହତ୍ଵକୁ ବୁଝେ। ସେଥିପାଇଁ ଭୀମ ଅର୍ଜୁନ ନିଜ ହାତରେ, ଏତେ ବଡ଼ ଅନୁଷ୍ଠାନ ହେଇଗଲା, ଏତେ ବ୍ରାହ୍ମଣ ଏତେ ମୁନି ଋଷି ଭଗବାନ ନିଜେ ଉପସ୍ଥିତ ହେଇକି ସମସ୍ତଙ୍କ ଆନୁଗତ୍ୟରେ ଏତେ ବଡ଼ ଯୋଗ୍ୟ ହେଇଛି ବୋଲି ଫଳପ୍ରଦ ହେଇଗଲେ। ଚିନ୍ତା କରନ୍ତୁ ଟିକିଏ ତ୍ରୁଟି କୋଉଠି ସଂସାରରେ ରହିଯିବ, ଯଦି ବୈଷ୍ଣବ ଯଦି ସମଦୃଷ୍ଟି, ରାଜା ହଉଛନ୍ତି ସମଦୃଷ୍ଟି ସମ୍ପନ୍ନ, ଜଣେ ସାଧୁ ସମଦୃଷ୍ଟି ସମ୍ପନ୍ନ, ରାଜା କେବଳ ଭୋକ୍ତା ହେଇକି ଯଦି କେବଳ ନିଜର ରାଜ୍ୟ ବିସ୍ତାର କେବଳ କରିବ ଆଉ ପ୍ରଜାମାନଙ୍କୁ ଶୃଙ୍ଖଳା ଦେବନି, କେବଳ ନିଜେ ସୁଖ ଭୋଗରେ ରହିବ, ଏଇଟା କେବେ ବି ଭଗବତ କୃପା ପାଇବେନି, ଆ ରାଜ୍ୟ ରହିବେନି। ଆଉ ସାଧୁ ସେମିତି ସମଦୃଷ୍ଟି ସମ୍ପନ୍ନ ହେବେ, ସାଧୁ ଯଦି ସଂକୀର୍ଣ୍ଣ ମନ ହବ, ଉଚ୍ଚ ନୀଚ ଭେଦ ହବ, ମୋର ଅଲଗା ତାର ଅଲଗା, ଏ ସଂସାର ଏଣି ଯଦି ସାଧୁ ବି ଦେଖିବ ତାହେଲେ ତାହା କେବେ ମହତ କୃପା ତା ପ୍ରତି ବର୍ଷିତ ହବ। ଏଇ ଯେ ଭଗବାନଙ୍କ ମାନସିକତା ଜଡ଼ ଜଗତରେ ଯୋଉଟା ହୁଏ ଯଦି ହୁଏ, ସେଠି ବାଲ୍ମୀକି କହିଲେ ଆଜ୍ଞା ମୁଁ ନିଜେ ଚାଲି ଯାଇଥାନ୍ତି, ଆପଣମାନେ ଏତେ କୃପା କରିକି କହିଲେ ନା, ତମେ ଆମ ଘରକୁ ଆସିବ ଭୋଜନ କରିବା ନା ପ୍ରଭୁ, ମୁଁ ତ ସବୁଦିନ ଯାଇଛି ଆପଣଙ୍କ ଘରକୁ, ସବୁ ତାଙ୍କୁ ନିମନ୍ତ୍ରଣ ହେଇନି, ରାଜ୍ୟ ସାରା ଖବର ପାଇଛନ୍ତି କିନ୍ତୁ ସିଏ ନିମନ୍ତ୍ରିତ ହେଇନାହାନ୍ତି, କେବେ ଯାଇନାହାନ୍ତି। କିନ୍ତୁ ଯେହେତୁ ଯାଇନାହାନ୍ତି ତାଙ୍କ ମନରେ କୌଣସି ଦୁଃଖ ନାହିଁ, କିନ୍ତୁ ଭଗବାନ ପ୍ରମାଣ କରିକି ଦେଖିଲେ ସେ ଜଣେ ବୈଷ୍ଣବ ଯଦି କୃପା ନ ପାଏ, ବୈଷ୍ଣବ ତ ବିନା ଦେଖନ୍ତୁ କୃଷ୍ଣ ବି ଏତେ କେତେ ବଡ଼ କାମଟେ କଲେ, ପାଣ୍ଡମାନେ ଯାହାର ପ୍ରିୟ କୃଷ୍ଣ ନିଜେ ଥିଲେ, କିନ୍ତୁ ଗୋଟେ ମାନେ ଏକଦମ ହରିଜନ କୂଳରେ ଜନ୍ମ ଜଣେ ଜଣେ ଭକ୍ତ ପାଇଁକି ଭଗବାନ ଏତେ ବଡ଼ ଯଜ୍ଞର ଫଳଟାକୁ ତା ପାଖରେ ରଖିଦେଲେ, ଦେଲେନି କୃପା। ଚିନ୍ତା କରନ୍ତୁ ଆମ ଭିତରେ ସେମିତି ଅଜ୍ଞାତା କେତେବେଳେ ଯଦି ଆସିଯିବ, ହେ ତା ବିନା ମୁଁ କରିଦେବି, ଏଇ ବୈଷ୍ଣବ ନ ଡାକିଲେ କ'ଣ ହେଇଯିବ, ତା ସହିତ ମୋର ମାନମନାନ୍ତର ଅଛି, ତାକୁ ଡାକିଲେ କିଏ ଡାକିବ ତାକୁ, ବୈଷ୍ଣବର ଆଉ ଜଣଙ୍କ ପ୍ରତି ଯଦି ମନ ମନାନ୍ତର ଭାବନା ଆସୁଛି, ମତ ହୋଇଥାଏ ହେଇପାରେ କିନ୍ତୁ ମନାନ୍ତର ଆସୁଛି, ମନାନ୍ତର ଭାବନାରେ କେବେ ବି ଆଧ୍ୟାତ୍ମିକ କୃପା ହବନି ଜୀବ ପ୍ରତି, କେବେ ହବନି। ତ ସେ କହିଲେ ଠିକ ଅଛି ଆଜ୍ଞା, ମୁଁ ଯାଇକି କାଲି ପହଞ୍ଚି, ମୁଁ ସବୁଦିନ ଯାଇଛି ଯାଇଛି ମାନେ ତାଙ୍କ ଇଏ ହରିଜନ ଲୋକ ନିଜକୁ ସଙ୍କୋଚ, ହରିଦାସ ସାଗର କେତେ ମହାନ ହେଇକି ବି କେତେ ନିଜକୁ ଛୋଟ ମନେ କରୁଥିଲେ, ସଙ୍କୋଚ ମନେ କରୁଥିଲେ, ଇଏ ଯାଇନାହାନ୍ତି। ତାଙ୍କ ରାଜସଭାରେ ଯଦି ଭୋଜନ ହୁଏ ସେ ସେଠି ଯାଇନାହାନ୍ତି, କିନ୍ତୁ ସମସ୍ତ ସାଧୁସନ୍ଥଙ୍କର ଦର୍ଶନ ପାଇବେ, କେତେ ମହାତ୍ମା ବୃନ୍ଦ ଆସିଛନ୍ତି ତାଙ୍କୁ ଦର୍ଶନ କରୁଛନ୍ତି, ଆଉ କଣ ପ୍ରସାଦ ବି ପାଇଛନ୍ତି କୋଉଠି ନା ସବୁ ସାଧୁ ବ୍ରାହ୍ମଣ ବୈଷ୍ଣବ ମାନଙ୍କ ଉଚ୍ଛିଷ୍ଟ ପତ୍ର ଯୋଉଠି ପଡେ ସେ ଉଚ୍ଛିଷ୍ଟ ପତ୍ରରୁ ଉଠେଇକି ଉଚ୍ଛିଷ୍ଟ ପ୍ରସାଦ ସମସ୍ତଙ୍କୁ ପାଇଯାଇଛନ୍ତି, ସବୁଠୁ କୃପା ନେଇଯାଇଛନ୍ତି ବଡ଼ ଇଏ ମାନେ ଇଏ ଇଏ କୃପାର କଣ ପାଇନାହାନ୍ତି। ତ ଆମର କଣ ଆମେ କାଉ ଭୋଜନକୁ ଆସିଲେ କାଳେ ସରିଯିବ ନ ସରି କାଳେ ସରିଯିବ କି ଆଗେ ଲାଇନରେ ଫାର୍ଷ୍ଟ ଲାଇନରେ ବେଶୀ ବଢିଆ ରହିଛି, କିନ୍ତୁ ବୈଷ୍ଣବ ଜ୍ଞାନ ଯେ ତା ହୃଦୟଟା କେମିତି ଦେବେ, ମୁଁ ଯେ ପାଇକି ଯଦି ଉଚ୍ଛିଷ୍ଟ ପଡ଼ୁଛି ସେଇଠୁ ପାଉଛନ୍ତି ଆଜ୍ଞା। ତେଣୁ ଭଗବାନ ଦେଖି ମାନେ ଭଗବାନଙ୍କ ଅନ୍ତର୍ଯ୍ୟମୀ ସବୁ ଜାଣନ୍ତି, ଦେଖିଲେ କେତେ ବଡ଼ ଜଣେ ଭଗବତ ଭକ୍ତ ତାର ହୃଦୟ କଥା ଭଗବାନ ସହିପାରିଲେ, ତାକୁ ଦୁନିଆରେ ବଡ଼ କରିକି ରଖିଲେ ଭଗବାନ ଏ ବିନୟଟା। କିନ୍ତୁ ମୋ ଭାଗରେ ଆମେ ଖାଇଲା ବେଳେ କ'ଣ ମୋ ପତ୍ର ଏଇଟା ଦେଲନି ସେଟା ଦେଲନି ତାକୁ ବେଶୀ ଦେଇଦେଲ, ଅନ୍ୟ ପତ୍ରକୁ ଦୃଷ୍ଟି ଥିବ ମୋତେ କାଳେ ତାକୁ କମ୍ ଦେଇଦେଲେ କି, ଆମର ଦୃଷ୍ଟି ଯଦି ଏଇଭଳି ଭାବ ନା ପ୍ରସାଦର କୃପା ମିଳିବ ନା କିଛି ବି କୌଣସି କୃପା ମିଳିବନି, ନିଜ ଦୃଷ୍ଟି ହେଇଯିବ ଏ ସବୁଦିନ ଆଜ୍ଞା ମୁଁ ସବୁଦିନ ପାଇକି ଆସିଛି ଆଜ୍ଞା। ନା ନା କୃଷ୍ଣଙ୍କର ଇଚ୍ଛା, କୃଷ୍ଣ ହିଁ ପଠେଇଛନ୍ତି ତମ ପାଖକୁ, ତମେ ନିଶ୍ଚିତ ଯାଇକି ଆମ ଘରେ କାଲି ଭୋଜନ କରିବ। ତ ଇଏ ସତକୁ ସତ କଣ ରାଜାଙ୍କ ଆଦେଶ ଆଉ ଭଗବାନଙ୍କ ଆଦେଶ, ତା ସହିତ ହଉଛି ଇଏ ପରମ ବୈଷ୍ଣବ ଏମାନଙ୍କ ଆଦେଶ ମାନିକି ଆଜ୍ଞା ମୁଁ ନିଶ୍ଚିତ ଯିବି, ନା ମୁଁ ରଥ ପଠେଇବି, ନା ଆଜ୍ଞା ନା ଆଜ୍ଞା କାହିଁକି ନା ଏତେ ବଡ଼ ଶ୍ରେଷ୍ଠ ତ ତାକୁ ଦିଆଗଲାଣି ସେଇଥିପାଇଁ ରଥ ତ ପଠେଇ ନବ, ଇଏ କିନ୍ତୁ ତ ରଥରେ ଯିବା ଲୋକ ନୁହେଁ, ନା ଆଜ୍ଞା ମୁଁ ଠିକ ନିଶ୍ଚିତ ପହଞ୍ଚେ। ଇଏ ତ ଯାଇକି ପହଞ୍ଚନ୍ତି, ଆଉ ପୁଣି ସବୁଦିନ ତ କିଏ ରୋଷେଇ କରନ୍ତି, ଆଉ ଜଣଙ୍କ ପାଇଁ ଯେତେବେଳେ ସବୁ ବାକି ରହିଛି ତାଙ୍କର ମାନେ ପାଟରାଣୀ ହଉଛନ୍ତି କିଏ ଶ୍ରେଷ୍ଠ ହଉଛନ୍ତି, ଦ୍ରୌପଦୀ ନିଜ ହାତରେ ବନେଇଛନ୍ତି ଯଜ୍ଞକୁ ସଫଳ କରିବା ପାଇଁ ନିଜ ହାତରେ ପରିବେଷଣ କରୁଛନ୍ତି, ଏଇ ଏଇ ହେଉଛି ଆଧ୍ୟାତ୍ମିକ ଜୀବନ। ବୈଷ୍ଣବକୁ ଯେତେବେଳେ ଆମେ ନିମନ୍ତ୍ରଣ କରିବା ନିଜ ଶ୍ରଦ୍ଧା ମୁତାବକ ବୈଷ୍ଣବଙ୍କୁ ସେବା ଦେବା, କିନ୍ତୁ ଆମର ହୁଏ କ'ଣ ବହୁ ଜାଗାରେ ଗଲେ ଭକ୍ତମାନଙ୍କୁ ଡାକି ଦେଇଛି ଭଲସେ ଖୁଏବି, ସେ କେଉଁ କର୍ମୀ ଲୋକକୁ ଭକ୍ତ ହେଇନଥିବ ଅଭକ୍ତକୁ ଡାକିକି ଏକଦମ କାହିଁକିନା ଛୋଟ କାଟ ରୋଷେଇଆକୁ ଡାକିଲେ ତ ନିଜ ହାତରେ ଡାଲମାଟ କରିକି ଦେଇହେବନି, କେଉଁ ସାଧାରଣ ରୋଷେଇଆ ଜଣେ ବୈଷ୍ଣବକୁ ଡାକି ଡାଲମାନ କରିକି ଦେଇହେବ, ସିଝୁ ନ ସିଝୁ ଦେଇହେବ ସେଥିରେ ଶ୍ରଦ୍ଧା ରହିବ। ବଡ଼ ବଡ଼ ରୋଷେଇଆକୁ ଡାକିଲି କି ମୁଁ ଚିଲି ପନିର କରିବି ଇଏ ପନିର କରିବି ରାଜସିକ ଖାଦ୍ୟ ବନେଇବି ଏସବୁ ମାନେ ବନେଇ ପାରିବେନି, ବୈଷ୍ଣବ ମାନେ ଏସବୁ ଖାଇକି ସନ୍ତୁଷ୍ଟ ହେବେ, ଆଉ ଯୋଉ ବୈଷ୍ଣବ ମାନେ ଆସିବେ ସେ ଯଦି ଆମ ଭଳିଆ ବୈଷ୍ଣବ ଯାଆନ୍ତି ତା ନାକ ଟିକେ ହେଁ ଏଟା ଭଲ ବନେଇଲେନି ଏଇଟା କଲନି ସେଟା କଲନି ଜାପଲାନ ପ୍ରୋଗ୍ରାମ ପ୍ରସାଦରେ ଯଦି ଦେଲେ ଆମର ଆମର କ'ଣ ଆମର ଡିରେକ୍ସନ ଏଇଆ ନା ଭଲ ଖାଇଦେବେ, ଆରେ ଭଲ କ'ଣ ଖାଇଦେବେ, ପ୍ରସାଦ ତ ସବୁଠୁ ଭଲ, ରାଜସିକ ଯଦି ଖାଦ୍ୟ ଭଗବାନ ଭଗବାନ ଯାହା ଗ୍ରହଣ କରିବେ ଏଟା ସାତ୍ତ୍ୱିକ ହବ, ଆଉ ମନ ବି ଆମର ରାଜସିକ ତାମସିକ ଆମ ଖାଦ୍ୟଟା ଦେବ ବି ରାଜସିକ ତାମସିକ ତାହେଲେ ସେଥିରେ କୃପା ହବ। ସେଇଠି ଦ୍ରୌପଦୀ ନିଜ ହାତରେ ବନେଇଲେ, ଦ୍ରୌପଦୀ ଯେତେବେଳେ ନିଜ ହାତରେ ବନେଇଲେ ଖାଇବା ସୁନ୍ଦର ଭାବେ ବହୁତ ବ୍ୟଞ୍ଜନ ବନେଇଛନ୍ତି ଆଜି ତାଙ୍କୁ ତୃପ୍ତ କରିବା ପାଇଁ, ଆଉ ଦ୍ରୌପଦୀ ନିଜ ହାତରେ ବନେଇକି କ'ଣ କଲେ ସେ ପ୍ରସାଦକୁ ପରିବେଷଣ କଲେ, ଯେତେବେଳେ ସେ ଆସିକି ବସୁଛନ୍ତି ତାଙ୍କ ପାଖରେ ପୁରା ଆଜି ଶ୍ରେଷ୍ଠ ପୁଣି ରାଜା ଘରକୁ ଆସୁଛନ୍ତି ସେ ତ ମହାନ, ଯେତେବେଳେ ପ୍ରସାଦ ପରିବେଷଣ କରୁଛନ୍ତି ପ୍ରସାଦ ପରିବେଷଣ କରିସାରିଲା ପରେ ସ୍ତୁତି କରୁଛନ୍ତି, ପ୍ରସାଦ ଆଗେ ଲାଗିସାରିଲା ଆମର ଯେମିତି ବୈଦିକ ନା ଧାରା ଭଗବତ ପ୍ରସାଦ ଆସିବ ପ୍ରସାଦ ଲାଗିସାରିବ ସମସ୍ତେ ବସିସାରିବେ ସମସ୍ତଙ୍କ ପତ୍ରରେ ବଢା ସାରିବ ପ୍ରସାଦର ସ୍ତୁତି ହବ, ସ୍ତୁତି କରିସାରିକି ସେ କ'ଣ କଲେ ନା ପ୍ରସାଦ ପାଇଲେ, ଯେତେବେଳେ ପ୍ରସାଦ ପାଇଲେ ସବୁ ପ୍ରସାଦକୁ କ'ଣ କଲେ ଏକାଠି ମିଶେଇଦେଲେ, ଶୁଣିପାରୁଛ ତ ହରେ କୃଷ୍ଣ, ଜଣ ଜଣକ ପଚାରିବେ ଯାହା କହୁଛି ଆଉ ପୁରା ସବୁ ପ୍ରସାଦକୁ ଏକତ୍ର ମିଶେଇଦେଲେ, ମିଶେଇ ଦେଇକି ପ୍ରସାଦ ପାଇଲେ, ଯେତେବେଳେ ପ୍ରସାଦ ପାଇଲେ ସେତେବେଳେ ପ୍ରସାଦ ପାଇସାରିଲେ ପୁରା ପ୍ରସାଦ ପାଇସାରିଲେ ତ ପ୍ରସାଦ ପାଇସାରିଲା ପରେ ସନ୍ତୁଷ୍ଟ ହେଲେ ସେ ତୃପ୍ତ ହେଇଗଲେ, ତ ଶଙ୍ଖ କିନ୍ତୁ ବାଜିଲା ନାହିଁ, ଶଙ୍ଖ ନ ବାଜିଲା ତ ସମସ୍ତଙ୍କ ପାଣ୍ଡବମାନଙ୍କୁ କୃଷ୍ଣ ଆପଣ କହିଲେ ଇଏ ବ୍ରାହ୍ମଣ ନା ଇଏ ସର୍ବଶ୍ରେଷ୍ଠ ବୈଷ୍ଣବ ଆଙ୍କର ସେବା ହେଇନି ବୋଲି ଆଙ୍କର କଲେ ଶଙ୍ଖ ବାଜିବ, ତ ବାଜିଲାନି ଯେ। କୃଷ୍ଣ କହିଲେ ଇଏ ଭୋଜନ ସିନା, କିନ୍ତୁ ଆପଣଙ୍କ ଆପଣଙ୍କ ଭିତରୁ ଆଙ୍କ ପ୍ରତି କାହାର ବୈଷ୍ଣବ ଜ୍ଞାନ ହେଇନି ବୋଲି, ଆଙ୍କୁ ବୈଷ୍ଣବ ହିସାବରେ ଡାକିକି ବି ବୈଷ୍ଣବ ଭଳିଆ ଆଙ୍କୁ ଆପଣଙ୍କ ଦୃଷ୍ଟିରେ କେହି ବୋଧେ ଜଣେ ଦେଖିନ କେ, ସେଇଥିପାଇଁ ଶଙ୍ଖ ବାଜିବ। ଆଉ ଥରେ ବୈଷ୍ଣବ ସେବା କରତେ ପଡ଼ିବ, ହୀନ ଜ୍ଞାନ ଅଛି ଆଙ୍କ ପ୍ରତି ଆପଣମାନଙ୍କର। କୁହ କାହାର ସେଠୁ ଦ୍ରୌପଦୀ କହୁଛନ୍ତି ପ୍ରଭୁ ମୋର ଭୁଲ ହେଇଯାଏ ନା କ'ଣ ନା, ଇଏ ଯେତେବେଳେ ସବୁ ପ୍ରସାଦ ଦ୍ରୌପଦୀ ଅଲଗା ଅଲଗା କରି କେତେ ବ୍ୟଞ୍ଜନ ତିଆରି କରୁଛନ୍ତି, ଇଏ ଯେତେବେଳେ ତାକୁ ପାଉଛନ୍ତି ସବୁ ମିଶେଇଦେଲେ, ଦ୍ରୌପଦୀ କହୁଛନ୍ତି ଇଏ ସତରେ ବୈଷ୍ଣବ ସିନା କହୁଛନ୍ତି ଇଏ, କିନ୍ତୁ ଯତିରେ ହରିଜନ ଲୋକ ନା, ହରିଜନ ବୁଦ୍ଧି ଭଲ ଖାଇଛି କି ଯିବୁ, ମୁଁ ଅଲଗା ଅଲଗା କରିକି ସବୁ ବନେଇଛି ନା, ଅଲଗା ଅଲଗା କେତେ ସୁନ୍ଦର କରି ବନେଇଛି, ସବୁର ସ୍ୱାଦୁ ପାଇପାରିଥାନ୍ତା ନା ନାହିଁ, ଇଏ ତ ଜାଣି ନାହିଁ, ଇଏ ତ ନିଚ କୂଳରେ ଜନ୍ମ ସେଇଥିପାଇଁ ଖାଇବା ଶିଖିନି, ମୁଁ ରାଜଭୋଗ ଭଳି କେତେ ସୁନ୍ଦର, ଇଏ ରାଜ ଘର ପାଟରାଣୀ ମହାରାଣୀ ଦ୍ରୌପଦୀ ଆ ଇଏ ରାଜଭାଇ ଯିଏ ଭାବେ ଦେଖିନି, କିନ୍ତୁ ଇଏ ସେଭଳି ଖାଇନା, ସେଇଥିପାଇଁ ସ୍ୱୀକାର କଲେ। ଏଥର ସ୍ୱୀକାର କଲେ ତ ଭଗବାନ କହିଲେ ଏଇଥିପାଇଁ ତୁମର ଶଙ୍ଖ ବାଜିନି, ତମେ ତାଙ୍କୁ ହୀନ ଜ୍ଞାନରେ ଦେଖିଲ, ଯାଅ ତାଙ୍କୁ ପଚାର କାହିଁକି ତମର ସେ ସନ୍ଦେହ ଅଛି, ତମେ ହୀନ ଜ୍ଞାନ ଦେଖିଲ, ତାଙ୍କୁ ପଚାର କାହିଁକି ଯେ ତମେ ଏଇଭଳିଆ ଗୋଳେଇକି ଖାଇଲ। ତାଙ୍କୁ ଯେତେବେଳେ ପଚରା ଗଲା ବାଲ୍ମୀକିଙ୍କୁ, ସେ କହୁଛନ୍ତି ବାଲ୍ମୀକି ଦେଖନ୍ତୁ ଏ ସଂସାରରେ ଆପଣ ଭଗବାନଙ୍କୁ ନିବେଦନ କରିକି ମୋତେ ପ୍ରସାଦ ଦେଇଛନ୍ତି, ଏହାର ଭକ୍ତା କିଏ ଭଗବାନ କୃଷ୍ଣ, ଏହାର ଭକ୍ତା ଆପଣ ଯେଉଁ ରନ୍ଧନ କରିଛନ୍ତି କୃଷ୍ଣଙ୍କ ପାଇଁ ରନ୍ଧନ କରିଛନ୍ତି, କୃଷ୍ଣ ହେଉଛନ୍ତି ଏକମାତ୍ର ଭକ୍ତା, ତ ପ୍ରତ୍ୟେକଟି ବସ୍ତୁର ସ୍ୱାଦୁ ଉପଭୋଗ କରିବେ କି କୃଷ୍ଣ, ଆଉ ମୁଁ ଯଦି ତାକୁ ସ୍ୱତନ୍ତ୍ର ସ୍ୱତନ୍ତ୍ର ଭାବେ କାହିଁକି ଏଇଟା ବଢିଆ ହେଇଛି, ଏଇଟା ଖରାପ ହେଇଗଲା, ଏଇଟା ଏହା ହେଲା, ତାହେଲେ ମୋ ଭିତରେ କଣ ହବ ନା, ମୋ ଭିତରେ ବି ଭକ୍ତାର ଜ୍ଞାନ ଆସିଥାନ୍ତା, ମୁଁ ତାକୁ ଉପଭୋଗ କରିଛି, ମୁଁ ତାକୁ ଭୋଗ କରିଛି, ଜ୍ଞାନ ମୋ ଭିତରେ ଆସିଥାନ୍ତା, ତେଣୁକରି ମୁଁ ଭକ୍ତା ନୁହେଁ, ମୁଁ ଭକ୍ତା ହେଇଥାନ୍ତି ଯଦି ମୋ ଭକ୍ତା ଅଭିମାନ ଏଇଟା ଆସିଯିବ ଜୀବ ହୃଦୟରେ, ସେଥିପାଇଁ ମୁଁ ଭଗବାନଙ୍କ ପ୍ରସାଦ ସବୁ ଏକତ୍ର ମିଶ୍ରଣ କରି କୌଣସି ସ୍ୱତନ୍ତ୍ର ସ୍ୱାଦୁ ଚାଖିକି ଭୋଗ କରିବା ବାସନା ମୋ ଭିତରେ ଆସନ୍ତା, ସେଥିପାଇଁ ମୁଁ ସବୁ ମିଳନ କରିକି ପାଇପାରେ। କେତେ ଉନ୍ନତ ଜ୍ଞାନ, ଆମର ତ ପାଇଲା ବେଳକୁ କେତେ କ'ଣ ନାକ ଟେକା ଗୁଣ ଆସିବ ତାର ହିତ ଆମେ ଜାଣି, କିନ୍ତୁ ଆମେ ଭକ୍ତମାନଙ୍କ ପାଇଁ ବନେଇଲେ ଭଲ ବନେଇବା, ଭଗବାନ ପାଇଁ ଯେହେତୁ ବନଉଛନ୍ତି ବୈଷ୍ଣବମାନଙ୍କ ପାଇଁ ବନଉଛନ୍ତି, କିନ୍ତୁ ଗ୍ରହଣ କରିବା ଲୋକ ପାଖରେ ଦରକାର, ଆଉ ରୋଷେଇ କରିବା ଦାମ ବୈଷ୍ଣବ ସେବା କରୁଥିବା ପ୍ରତ୍ୟେକଙ୍କ ଭିତରେ ଦେଖନ୍ତୁ ଶିକ୍ଷା କି ନାହିଁ। ସେବେ ତ କ୍ଷମା ମାଗିଲେ ଦ୍ରୌପଦୀ, ଦ୍ରୌପଦୀ କ୍ଷମା ମାଗିଲା ପରେ ସାଙ୍ଗେ ସାଙ୍ଗେ ପୁଣି ଶଙ୍ଖ ବାଜିଲେ, ଜୟ କୃଷ୍ଣଚନ୍ଦ୍ର ଭଗବାନ କି ମା ପିତା କି। ସେଥିପାଇଁ ଭଗବାନ କହୁଛନ୍ତି ଅପିତେ ତୁ ଦୁରାଚାର ଭଜନ୍ତେ ମାମ ଅନନ୍ୟ ଭାବ ସାଧୁ ଦେବ ସମନ୍ତବ୍ୟ ସମ୍ୟକ ଦେବ ସେତୁ। ସେ ଯେତେ ବଡ ଦୁରାଚାରୀ ହେଲେ ବି କିଛି ଗାଏ ନାହିଁ ଆସିଛନ୍ତି, ଅପିତେ ତୁ ଦୁରାଚାର ଯେତେ ବଡ ଜଘନ୍ୟ କାମ କରି ଦେଉ ଜୀବନ, ଆଉ ସେ ଯୋଉଦିନ ଅନନ୍ୟ ଭାବେ ଭଗବାନଙ୍କୁ ଗ୍ରହଣ କରିକି ଭକ୍ତି ଆରମ୍ଭ କରିଛି ସେଇଦିନ କ'ଣ ହବ ତାର ନା, ଭଗବାନ ତାକୁ ତାଙ୍କର କଲେ, ଭଗବାନ ଟିକିଏ କରୁଣା ତାକୁ, ଜଣଙ୍କ ପାଇଁ ଏତେ ବଡ ନିଜର ଆୟୋଜିତ ଏତେ ବଡ ଯଜ୍ଞର କୃପାଟା ଜଣଙ୍କ ପାଖରେ ରଖିଦେଲେ ଚିନ୍ତା କରନ୍ତୁ ବୈଷ୍ଣବ, ସେଥିପାଇଁ ଏ ମହତି ଅନୁଷ୍ଠାନ ଅନ୍ନପ୍ରାଶନ ଉତ୍ସବ ଆଜି ଏଇ ଅଭିଜିତ ସୁଦୂରାଚାର ଉପରେ ମୁଁ ଦୁଇ ତିନିଟା କଥା କହିବି ଶୁଣେ, ମାନେ ଆମେ ଭାବିବା ବୈଷ୍ଣବ ହୁଏତ ଚିନି ହୁଏ ନା, ଜାତ କ'ଣ ଜାତ ବୈଷ୍ଣବର ଅଭିମାନ ଥାଏ କି ଉଚ୍ଚ କୂଳ ଉଚ୍ଚ ବର୍ଣ୍ଣର ଅଭିମାନ ଜୀବ ଭିତରେ ଥାଏ, ଏଇ ଅଭିମାନଟା ଜୀବକୁ କେତେ ତଳକୁ ନେଇଯାଏ, ଜୀବାତ୍ମା ଜୀବ ସମସ୍ତଙ୍କ ପ୍ରତି ଜୀବ ଜ୍ଞାନ ଆସେନି, ସେଇଥିପାଇଁ ଆମକୁ ବଡ଼ ଦୁଃଖ ଭୋଗ କରିବା ପାଇଁ ପଡ଼େ। ତ ଯେହେତୁ ଆଜି ଅନ୍ନପ୍ରାସନ ତିଥି, ଏଇ ଅନ୍ନପ୍ରାସନ ତିଥି ନେ ମହାପ୍ରଭୁଙ୍କର ଭକ୍ତମାନଙ୍କର କେତେ ତିଥି ଅଛି ପରେ ଆଲୋଚନା କରିବା। ତ ଜୀବନରେ ଯେତେବେଳେ ଆମେ ଆସିଛେ, ଜୀବନର ପରମ ଉଦ୍ଦେଶ୍ୟ ଲକ୍ଷ୍ୟ ହେବା ଉଚିତ ଭଗବାନଙ୍କୁ କେମିତି ପାଇବା। ଏଇ ଅଭିଜିତ ସୁଦୂରାଚାର ଶ୍ଳୋକରେ ତ ମୁଁ ଆଜି ଗୋଟେ ପଢ଼ୁଥିଲି ଗୋଟେ ବ୍ରହ୍ମାଣ୍ଡ ପୁରାଣରୁ ଗୋଟେ କାହାଣୀ, ଯେ आगुरु आम अरुणी को ना सुनी ना अरुणी जे गुरु को ना कौन तो उपमन्यु अरुणी का ना सुनी ना जे पानी बंध रे पानी जाऊला गुरुदेव कहते बंध बांधापी ये बंध न बांधिक चेस्टा कर नपाले खाई से अरुणी से अरुणी जीवन महान तपस्वी गुरु एकनिष्ठ सेवक थे गुरु आज्ञा प्रति केमती गुरु सेवा करने पड़े जीवन बहुत निदर्शन से शिखी शिष्य जिते सी आचार्य होती अरुणी कौन करती सबुदिन तो नदी को स्नान करने को जाते देविका देविका बोली गोटे नदी अच्छी नदी को सब दिन स्नान करने को जाते बस सब माँ मैंने बस माँ मानी एखाड़ी बस पचर आस हजार कथ दुनिया सारा सब गप हो चल जन देखते सब माँ मान को अनुरोध कथार बसिक दुनिया सारा घर गाँ कथा सब आस कहे कथार व्याघात हो दया कर बारंबार आप गोड़ धरिक प्रार्थना करता न कहत शुणापी आस तो जो मान छोट पिला पूरा पक्षर बस कहीं डिस्टर्ब कर सजग रही तेणुक अरुणी कौन कर सबुदिन से जो देविका नदी कूल बास करती टूट कि दूर तरह आश्रम सबुदिन से देविका नदी को आसिक स्नान कर तो जो सबुदिन स्नान कर भगवत आराधना अर्चन कर दिनकर घटना से नदी कूल आसिक स्नान सब भगवान को नाम जप कर मंत्र ननवरत भगवान को नाम जप नाम करते करते स्नान करती सब भगवान को नाम टाइम मुहरें दिनकर घटना है नदी कूल आसिक छेड़ा कि स्नान कर स्नान करपर को उठी नदी तुठर उपर को उठी उठा समय कौन है ना जड़े व्याध आसिक छिड़ा व्याध मान शिकारी शिकारी पूरा एकदम धनु तेजर जोखिकी छिड़ा ये नदी उठी पड़ुं उठा साथे साथ देखते ये पूरा मानते टाणी तीर को धरती मारद जो मारद तार आखि मुह देख एकदम मानते विकट मान जीव बद्ध कर दया जहाँ मन में नए तो प्रफुल्लता नए हिंस्र भाव हो जाए पशु हत्या करी करी पशु खाई खाई मुहर सदव्यवहार के बाहर हिंस्र भाव आँ कर ये तो जदि साधु भगवान को नाम निरंतर करता हटात गोटे आतंक आस भय लगे से भय कर लगे पा भितर पशिगले पी पा भितर पशिकी कम कले ना भगवान से पानी रे पूरा बेके पाने छिड़ा कि नदी में भगवान को स्मरण कर भगवान को नाम कर व्याधर तो मूर्ख ना गोटे पशु जहाँ व्याध से कौन सी पार्थक्य ना जो तो भगवान को स्मरण कर व्याध जमा छाड़ी जाऊ पूरा जोखिक रखी उठला मैंने मारद आते पूरा कौन कर भगवान को नाम जप कर भगवान को नाम हरे कृष्णा 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 हरे 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 राम हरे राम 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 हरे हरे ये पूरा आकुल सहकार नाम जप कर हटात गोटे मुंडर गोटे ज्योति प्रकाश है ये मानने उज्जवल ज्योति प्रकाश है तो ये व्याध से ज्योति को चाहिए चाह पार ना ऑटोमेटिक हाथ में धनु तीर सब खसी पड़ा जो से ज्योति को देखिकी ये भितर जी नाम रो जो ज्योति प्रकाशित है ये भितर कौन है ना सांगे सांगे तार जो स्वभाव हिंसर स्वभाव कड़े कड़े मेलन हो मलिन पड़गला ता राखी जो रक्त बर्ण थी पूरा शिथिल हो गला कौन जिनस ना हाथ जोड़ी गोड़ हाथ जोड़ी छेड़ा सब पड़े चुप शांत एकदम निरीह भाया ता भितर ये नाम जो भगवान को नाम ही शुणीदेला व्याध शुणा साथे साथ भगवान को जो ज्योति प्रकाश है कि शुद्ध साधु नाम रो जो शक्तिशाली अरुण जो शक्तिशाली नाम यार यार ये भाया संगे संगे हृदय भी परिवर्तन हो गला। यार स्वभाव देखिकी साधु उठिले, जेतले साधु उठिले ये कौन कला तो सब हिंस्र भावना ता भीतर पड़े जाइछ, पूरा राग क्रोध हिंसार कोई वासना नहीं ता भीतर। संगे संगे ऋषिंग अरुण गोड़ तले पड़ले, ए व्याद जेतले गोड़ तले पड़ी गले गोड़ को जाबड़ी धरले, मो बर बहुत भूल हेछि, मो महापापी जीवन रे मु उपवित जो माने धारण करछंती स्त्री ब्राह्मण ऋषि को मु बहुत मारी, कहीं मार से देखिले मोर मान एकदम चरम क्रोध आस, तेणु बहुत मारी, तेणुक आप कृपा पूर्वक मत कौन करूँ क्षमा दिंतु जे मुमी कौन करना से मो यही जीवन पाप जीवन मु उधार कि ऋषि देखिले आज व्याधर स्वभाव एवं बदली पुणी कौन हम ऋषि कौन कले कौन सी मत गोड़ छड़ेगी सी पड़े गले पड़े गले तो व्याध सेमती है रही कि अंतर गोटे भावना जमीती है ऋषि जहां नाम प्रभाव में अटोमेटिक महादेव धनुति आसिक मो हृदय एत गोटे पर आसी ये जीवन मोर गुरु है तेणुक आंकु मु कदा भी कौन सी परिस्थित कृपा आंक कृपा न पाया पर्यंत सब प्रकार चेष्टा कर छाड़ी से कौन कले बाध्य से निकट नदी निकट भास कले सबुदिन कौन करती जिते से ऋषि आसती नदी को स्नान करने आसला कौन करे से दंड प्रणाम करेंगे हाथ जोड़ी प्रार्थना करके रे सबुदिन ये कले ऋषि सबुदिन आस स्नान कर सबुदिन हाथ जोड़ी कृपा भिक्षा करती मत दया कर मो प्रति अनुग्रह करते सबुदिन कांदी सबुदिन कांदी हाथ जोड़ी रुँ आ साधु देखिकी न देखला भाया अरुण कम पड़े जाती अरुणी पड़े जाती तो ये पादपद्मर धूल कि नहीं मुंड सबुदिन लगा यही केवल जीवन ने कौन करते सबुदिन टे पा पीक रही से नदी पा पीक जीवन बीतौ था पा पीक जीवन बीतौ था यही कौन है किद बीतीगला किदिन बीतीगला साधु कृपा मिलूनी कौन करेंगे सबुदिन साधु भी आस करती हरिदास ठाकुर लक्ष्य हीरा को लक्ष्य हीरा आंकड़ विनाश करते लक्ष्मी आसती स्वयं मायादेवी आस हरिदास ठाकुर को पथभ्रष्ट करे रामचंद्र खाँ पठेगी लुचे कि हरिदास ठाकुर बड़ भक्त ही तो मुसलमान कह रहे तू सब आउ कौन उपाय टा पैसा मारिकी पिटिकी भी है तू रात जाखे रह से अटोमेटिक देख ले तोते तो प्रति आसक्त हो कौन तो तोर संग कामना कर पथभ्रष्ट हो सब लोक मैंने देखे दीदी ए साधुटा एम गोटे बेसार संग कर किंतु हरि जाणी शुणी हरिदास कहले तीन दिन तो अभ्यास पूर्ण कर बसिकी मो नाम बस मो नाम संख्या नाम पूर्ण हेले तू जीव जेमी या नाम शुणी 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 सीता अंतर पवित्र होगा सेमती साधु नाम शुणी तो सीदिन अंतर परिवर्तन होता कि साधु आसिक सबुदिन कौन करती अरुणी एम सीना दया करते सबुदिन आसिक निरंतर से नाम करते ये स्नान आसवाटू जीवा पर्यटन तो पूरा निरंतर तो नाम करती तो दिनकर घटना कौन है ना साधु से दिन नदी स्नान कर उठला बेलू कौन है तो पूरा ये तो बसिकी कौन कर गुरुदेव जी तो उठे ये तो भी प्रस्तुत हूँ गुरु को दंड प्रणाम करने तो से कौन कर गोटे बाघ आघ आसिक पूरा ये तो नदी घाट पूरा उठे पा उठी आसवे से बाघ आसिक कौन कर झाप दब बोली पूरा मान उद्यम ये झाप दब ये देखी नहीं बाघ व्याध से कौन से धनुतीर थी से धनुतीर एने ये उठी झाप दवापी ना ये नदी कूल उपर कर सी झाप दौर इस समय व्याध कौन तीर मार ये कौन करना जोरे भगवान सांगे सांगे विपद को आखि आगे देखले भक्तर कौन हम भगवान को नाम अच्छे मुहर आमर हेल्ला बाबा लो बोल लो मार लो बाप लो के आसो तो से भगवान को नाम संग संग जो भगवान को नाम कर हरे कृष्णा 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 हरे 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 राम 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 हरे हरे। तो ये कौन कर पानी की नाम करते करते पानी की झाप दे दीजिए पुणी जो उठी पड़े आते उठी बोली पुणी बाघ जो झाप मारती ये पूरा डे पड़ती पानी में ये से समय तीर मार दे तीर जो मार पूरा बाघर बक्ष को पूरा विदीर्ण कर चीर दे एकदम बाघ से पड़ी मरी मरीजी तो सांगे सांगे कि कौन है तत्क्षणा तेहर एकदम गोटे दिव्य शरीर प्रकट है गोटे राजा शरीर एने ऋषि आसिक देखिले से शरीर प्रकट है ऋषि उठुचान पाद धरिकी से कौन राजा क्षमा हो राज शरीर दिव्य शरीर तो देव शरीर पूरा जो क्षमा देखिए मुनि पचन तुम्हें किए ना मु दीर्घ बाहु नामक जन राजा ये दीर्घ बाहु राजा बहुत प्रख्यात प्रसिद्ध थे भी अरुणी जानी थे तो कहले कौन कहीं घटना कौन जो तुम एम व्याध हो ना मु राजपुत्र हेले भी मु कौन करी ना छोट दिन शास्त्र पढ़वार अभ्यास मो भर था मु बहुत शास्त्र पढ़ुली तो बहुत शास्त्र पढ़ी पढ़ी पढ़ पढ़ी शास्त्र पूरा अवगत हो गली बहुत बड़ पंडित हो गली आम राजसभा ब्राह्मण मानी जी विद्या जान नए अधिक पंडित पांडित्य मो भर प्रकाश होगा बहु पांडित्य तो मुझे लाभ कली मो भर अहंकार सीमा रही मोर अहंकार बहुत हो गला आम बापा जो राज्य त्याग करके जाती मुझे जो राजा है से आम मो राज्य ब्राह्मण मानक मु राज्य रखिली मुझे हीन दृष्टि से देखे ए कौन जानते शास्त्र कथा कि जान मुझू अधिक जानी ए शास्त्र ज्ञान अहंकार से मानक तो मो राज्य बाहर करदेली कहना समस्त ब्राह्मण मान मो पाखे ज्ञान होता समस्त ब्राह्मण मान अभिशाप मो प्रति बढ़ी गला कौन शास्त्र बेस जान लें पंडित ही हम हम पंडित केत बहुत वेद पढ़ले केत पंडित ज्ञान पंडित केत पंडिता समदर्शन जिते समस्त भितर समस्त सामान दृष्टि से देखी हम से पंडित बोली ज्ञान ना शास्त्र अध्ययन फल हम जिते पर्यत मो विषय दृष्टि ये उच्च नीच भेद भाव देख स्त्री पुरुष ज्ञान आसव पंडित समस्त भितर भगवान आम जो श्लोकटा फटो देखते ना गीता भितर साधु हाथी भितरे कुकुर भितरे पक्षी भितरे मनुष्य भितरे भिकारी भितरे छोटा भितरे समस्त भितरे भगवान को देखु सेतोले जाकि उन्नत सेतोले पंडित स्तर आसे आमे शास्त्र पढ़ती कौन पाई भगवान शास्त्र पढ़िया उद्देश्य हूँ कृष्ण को सर्वत्र जानिया सर्वत्र देख कृष्ण जो सर्वत्र विद्यमान प्रत्येक शरीर भगवान रही सेतोले जाकि जानव मु शास्त्र पढ़िया सफलता किंतु आम शास्त्र पढ़ की दिने जानप गीता जीवन सारा पढ़ले किंतु आत्म गीता जीवन सारा पढ़ले किंतु जीव हत्या करिया त्याग करले आ जीव प्रति दया ज्ञान आईला समदृष्टि ज्ञान केत शास्त्र पढ़िया फल केत लाभ है तो भागवत पढ़ले किंतु भगवान कौन जान ले ना भगवान होती निराकार भागवत दुनिया सारा पढ़ी सारे सब लोग सबुआड़े भागवत टंगी भगवान किए ना निराकार पूरी जी पंडा मान बचे भगवान तो निराकार जगन्नाथ गोटे सेवा कर कृष्ण मंत्र जगन्नाथ किए ना जगन्नाथ निराकार ये कथा कहूँ ये मान शास्त्र ज्ञान भगवत सेवार भगवान पाखे रही फल सब बेले सारा वर्ष कृष्ण सेवार कृष्ण बेस करोगे राम रघुनाथ बेस करोगे तो केते बेस कर कालिया दमन बेस केते प्रकार बेस हो वर्ष सारा सब बेस कर सारा पर पचारा बेलू किए ना भगवान जगन्नाथ जगह भगवान जगन्नाथ पा निराकार ता रूप कौटी से निराकार एत बड़ बड़ आखि तक आकार नहीं भाई अपव्याख्या कर दुनिया भगवान सत्ता किसी खोजिक पाइबे ये सेवक दुनिया भी अच्छा तो भगवान किए ना भगवान किए कहे ना भगवान ये ना भगवान कौन ब्रह्म रूप ये भगवान भगवान श्रीकृष्ण पोड़ी न जाइवा नाभि यहाँ सब अपभ्रस्त कथा कह ना शास्त्र पुराने किसी न कौटू किए गंजे खाई लिखे सही कहे ନା ସ୍କନ୍ଦ ପୁରାଣ କଥା ନା ଦୁନିଆର କୋଉ ଅଧିକାର କଥା କିଛି ନଥିବ, ଭ୍ୟାଲ୍ୟୁଲେସ୍ କଥା ସବୁ କହିବେ, କାହିଁକିନା ବୈଦିକ ଶାସ୍ତ୍ରକୁ ସେ ଅନୁଶୀଳନ କରୁନା, ଏ ହେଉଛି କଥା। ଭଗବାନ ପୁରୁ ନଥିଲେ ଭଗବାନ କୃଷ୍ଣ ସଦା ଆମେ ଉପଗତେ ଧର୍ମ ଜ୍ଞାନ ସହ ଶାସ୍ତ୍ର ଭାଗବତ ପୁରାଣ ସବୁ ଶାସ୍ତ୍ର ନିୟମ ଅନୁସାରେ ଭଗବାନ ନିଜ ଧାମକୁ ପ୍ରତ୍ୟାବର୍ତ୍ତନ କଲେ। ଭଗବାନ ମରିଗଲେ ଭଗବାନଙ୍କୁ ପୋଡ଼ା ଗଲାଣି, ସେ ଶୁଣିଲେ ଅପଭ୍ରଂଶ କଥା ଏ ଓଡ଼ିଶାରେ ମୁଣ୍ଡ ବି ବେଳେ ବେଳେ ବୁଝିବେନି। ଜଗତର ଲୋକ କୋଉଠୁ ଆସିଛନ୍ତି ସବୁ, ଇଏ ମାନେ ସଂସ୍କାର ପାଇକି ଆସିଛନ୍ତି ନା କୋଉ ନର୍କର କୀଟ ପଡିଥିଲେ ଉଠିକି ବିନା ସଂସ୍କାର ଶାସ୍ତ୍ର ଅଧ୍ୟୟନ କିଛି କରୁନାହାନ୍ତି, ଏକଦମ ବଡ ବଡ ବକ୍ତା ହେଇଯାଉଛନ୍ତି, ବଡ ବଡ ସେବକ ହେଇଯାଉଛନ୍ତି, ଏଣୁ ବି ଦୁଃଖ ଲାଗେ। ଯାଇ ସେ କଥା ଅନୁସାରେ କୁହାଯାଏ କଣ ଯେ ଏ ବ୍ରାହ୍ମଣ ଏ ରାଜା କଣ କହୁଛନ୍ତି, ମୁଁ ଏମିତି ଅହଙ୍କାର ଫଳରେ ବ୍ରାହ୍ମଣ ମାନେ ଯେତେବେଳେ ତ୍ୟାଗ କରିଦେଲି ସେମାନେ କ୍ରୋଧାନ୍ୱିତ କେମିତି ଅଭିଶାପ ଦେଲେ। ଯାଅ, ଅଭିମାନ ଅହଙ୍କାର ବହୁତ ଅଛି ନା ତମର, ଘମଣ୍ଡ ବହୁତ ଅଛି, ଯାଅ ଏଟା ଭାଙ୍ଗିବନି। ତମର ଅଭିମାନ ଯେମିତି ରହୁଛି ତମର, ଯେ ତମେ ଏତେ ବଡ ପାଠ ପଢ଼ିଲ ସମଦୃଷ୍ଟି ସମ୍ପନ୍ନ ଆଇଲନି, ଯାହା ତମେ କଣ କରି ହିଂସ୍ର ଭାବ ଆସିଲା ବ୍ରାହ୍ମଣ ପାଖରେ, ଯାହା ପାଖରେ ଯେତେ ଗୁଣ ପ୍ରକାଶ ହୁଏ ସେ ସେତେ ବିନୟତା ଆସେ, ସେତେ ଦୈନତା ଆସେ ଆସେ ନା। ତ ତମେ ପାଣ୍ଡିତ୍ୟରେ ଏତେ ଅଭିମାନ ତମ ଭିତରେ ବଢିଗଲା, ତମ ପାଖରେ ଦୈନତା ଆଇଲାନି, ଉଲ୍ଟା ରେଜଲ୍ଟ ହେଲା, ହିଂସ୍ର ଭାବନା ଆଇଲା, ତମେ ଆମକୁ ତ୍ୟାଗ କରିଦେଲ, ରାଜ୍ୟରୁ ବାହାର କରିଦେଉଛ, ତା ପରିଣତ ତମେ ଯାଅ ବାଘ ହେଇଯିବ। ଅଭିମାନ ଅହଙ୍କାର, ମୁଁ ଶ୍ରେଷ୍ଠ ରାଜା, ଏଇ ଯୋଉ ଜ୍ଞାନ ତମ ଭିତରେ ଆଇଛି, ଯାଅ ସେଭଳିଆ ଶ୍ରେଷ୍ଠ ବୋଲି ଜ୍ଞାନ ଆସିବ, ମୁଁ ବହୁତ ବଳିବାନ, ବାଘ ହେଇଯିବ। ଆଉ ବାଘ ହେଇଗଲେ ଗୋଟେ ବଡି କ୍ଷମା ମାଗିଲେ, ମୋର ବହୁତ ଅପରାଧ ହେଲା, ମୁଁ ଆହା ପାପ କଲି ଏକଦମ, କାହିଁକିନା ଅଭିଶାପ ପାଇଗଲା ପରେ ସବୁ ଯିବ, ଯେତେବେଳେ ଗୋଡ଼ ହାତ ଧରିକି ବହୁତ କ୍ଷମା ପ୍ରାର୍ଥନା କଲେ, ସେଠୁ ବ୍ରାହ୍ମଣ ମାନେ କହିଲେ ଦେଖନ୍ତୁ ଫଳରେ କେବେ ନିଷ୍ଫଳ ଯିବନି, ଅଭିଶାପ କେବେ ନିଷ୍ଫଳ ହବନି, କଣ ଘଟିବ ନା ତମେ ମୁକ୍ତି ପାଇବାର ରାସ୍ତା ବତୁ, ଯୋଉଦିନ ତମେ ତୋ କୌଣସି ମାନେ ଭକ୍ତର ଦ୍ୱାରା ନିହତ ହବ, ବ୍ରାହ୍ମଣ ଅଭିଶାପ ମୋଚନ, କୌଣସି ଭକ୍ତ ଦ୍ୱାରା ଯେତେବେଳେ ଧନୁ ତୀରରେ ତମେ ନିହତ ହବ, ଆଉ ସେଇ ସମୟରେ ତମେ ଭଗବାନଙ୍କ ନାମ ନାରାୟଣ କୃଷ୍ଣଙ୍କର ନାମ ଯେତେବେଳେ ଯଦି ଶ୍ରବଣ କରିବାକୁ ପାଇବ, ଏଣେ ନିହତ ଅବସ୍ଥାରେ ବାଘ ଶରୀରରେ ଭଗବାନଙ୍କର ନାମ ଯଦି ଶ୍ରବଣ କରିବାର ସୁଯୋଗ ପାଇବ, ତାହେଲେ ତମର ପୁଣି ମୁକ୍ତ ହେଇଯିବ। ତମେ ସେ ନାମ ଶୁଣିକି ମୃତ୍ୟୁ ହବ ବାଘ ଜୀବନରେ, ମୁକ୍ତି ପ୍ରାପ୍ତ ହେଇକି ତମେ ଭଗବତ ଧାମ ପଳେଇବ। ଏଇ କଣ ଦେଇଦେଲେ ଆଶୀର୍ବାଦ ଦେଇଦେଲେ, ଇଏ କଣ କରେ ନା ସେ ବାଘ, ସେ କହୁଛନ୍ତି ସେଇଦିନଠୁ ଅଭିଶାପ ପାଇକି ଏଇ ଜଙ୍ଗଲରେ ମୁଁ ଘୁରି ବୁଲୁଛି, କେତେ ଶିକାର କରିକି ଜୀବନ ବିତାଉଛି ବାଘ ଜୀବନରେ, କେତେ କଷ୍ଟ, କୋଉ ରାଜା ଜୀବନ ଆଉ କୋଉ ବାଘ ଜୀବନ, ଜୀବନର କର୍ମର ଗତି ଦେଖନ୍ତୁ କେତେବେଳେ କୋଉ ଆଡ଼କୁ ମୋଡ଼ିଯିବ କିଛି କହିହବନି। ଶ୍ରେଷ୍ଠତ୍ଵ ନିଜକୁ କୌଣସି ଅବସ୍ଥାରେ ଆମର କୌଣସି ସଚେତ ନାହିଁ ଯଦି ବୈଷ୍ଣବଙ୍କ କୃପା ଭଗବାନଙ୍କ କୃପା ନ ହେଇଛି, ମନୁଷ୍ୟ ଯେତେ କିଛି ଅଛି ନା ଗୋଟେ ଗୋଟେ ମୁହୂର୍ତ୍ତରେ କୁଆଡ଼େ ଧ୍ୱଂସ ହେଇଯିବ ଯଦି ଭଗବତ ଭକ୍ତ ଭଗବାନଙ୍କର କୃପା ଦୁନିଆରେ ନ ହେଇଛି, ଗୋଟେ ଗୋଟେ ମୁହୂର୍ତ୍ତରେ ଧୂଳିସାତ ହେଇଯିବ ପୁରା, ତ କିଛି ରହିବନି ଦୁନିଆରେ। ତ ସେଇଭଳି ତ ଆଜି କଣ ହେଇଛି ନା ଇଏ ତମେ କ୍ଷମା ମାଗିଛନ୍ତି, ସେଠୁ ତା ଶରୀର ପାଇକି ସାଙ୍ଗେ ସାଙ୍ଗେ ସିଏ ଭଗବାନଙ୍କ ନାମ ଶୁଣି ଶୁଣି ମରିଛି ନା, ତାର ଗତି କଣ ହବ, ମଲା ବେଳକୁ ବାଘ ଶରୀରରେ ଭଗବାନଙ୍କ ନାମ ଶୁଣି ଅରୁଣୀଙ୍କ ଭଳିଆ ମହାଋଷିଙ୍କର ନାମ ଶୁଣିକି ବାଘ ଯେମିତି ଆଜି ପରିବର୍ତ୍ତନ ହେଇକି ଅଛି, ଇଏ ସେମିତି ନାମ ଶୁଣିକି ଆଜି କଣ ୟାର ମୁକ୍ତି ହେଇଗଲେ, ମୁକ୍ତ ହେଇକି ଅନ୍ତର୍ଧାନ ହେଇକି ଚାଲିଗଲେ। ଏଣେ କଣ ହେଲା ନା ବ୍ୟାଧକୁ ଦେଖିକି ତ ଅରୁଣୀଙ୍କର ଏତେ ଦିନ ପରେ ଆଜି କୃପା ଦୃଷ୍ଟି ହେଲା, ଯେ କହିଲେ ବହୁତ ଦିନ ମୁଁ ଦେଖୁଛି ତମର ଯୋଉ କଠୋର ଭଗବାନଙ୍କ ନାମ ପ୍ରତି ବସିକି ଭଗବାନଙ୍କ ନାମ କରୁଛୁ, ଏଠି ଗୋନିତା ହେଇଛି ଭଗବାନଙ୍କ ନାମ ଯୋଉ ଶୁଣୁଛ ତମେ, ଏଇ ଶୁଣତେ ଶୁଣତେ ତମେ ଆଜି ନିଜେ ନାମ କରୁଛ, ସବୁଦିନ ମୁଁ ଆସିକି ନାମ କରୁଛି, ତମେ ଶୁଣି ଶୁଣି ବର୍ତ୍ତମାନ ତମେ ପବିତ୍ର ହେଇଯାଇଛି, ତମ ଆଉ ସମୟ ପ୍ରତୀକ୍ଷା କରିବା ଦରକାର ନାହିଁ, ଏତେ ଦିନ ପର୍ଯ୍ୟନ୍ତ ତମର ଯାହା ଅଭ୍ୟାସ ଥିଲା ଯେମିତି ଆମେ ଦୀକ୍ଷା ପୁରେ ଏବେ ତମେ ଦୀକ୍ଷା ପାଇଁ ଉପଯୁକ୍ତ ହେଲ, ଆମେ ଯେମିତି କଣ ହେଲା ଦୀକ୍ଷା ପୂର୍ବରୁ ମିନିମମ ଶୈଳଗଳା ଗୋଟେ ବର୍ଷ ଏଇ ଅରୁଣୀ ଋଷି ନିୟମ ତିଆରି କରୁଛନ୍ତି, କଣ ଏକାଦିନେ ଜୀବର ସ୍ୱଭାବ ଯାଇନି ବୋଲି ଅଭ୍ୟାସ, ଏଇଥିପାଇଁ ଗୋଟିଏ ବର୍ଷ ଏତେ ଦିନ ପର୍ଯ୍ୟନ୍ତ ପ୍ରତୀକ୍ଷା କରେଇଥିଲେ, ଆମେ ଭାବନ୍ତି ହଁ ଏକାଦିନେ ଦେଖାହେଲା ଆମକୁ ଦୀକ୍ଷା ତ ଦେଇଦେଲି, କୋଉ କୋଉ କ୍ଷେତ୍ରରେ ଦିଆଯାଉଛି, କିନ୍ତୁ ଆମର ସଂସ୍କାର ନାହିଁ, ଆମେ ଶୁଦ୍ର ଶରୀରକୁ ଶୁଦ୍ର ଶରୀର ଉନ୍ନତ ଶରୀରରୁ ଦୀକ୍ଷା ନେବାର ସଂସ୍କାର ଏକାଦିନେ ନଥାଏ, ଯେମିତି ଏହି ପ୍ରସଙ୍ଗରେ କୁହାଯାଏ যে রামানুজাচার্য তো পরদিন তাঙ্কর গলা যে স্থিরভাব তিথি আমি আলোচনা করছিলে, এই রামানুজাচার্য রূপসার অনুষ্ঠান ছিল, এই রামানুজাচার্য তো ব্রাহ্মণ, সে কেবল দীক্ষা দেলে ব্রাহ্মণ মানে ব্রাহ্মণ নহলে কাউকে দীক্ষা দৌনথিলে, তো যেহেতু দীক্ষা দৌনথিলে তো তাঙ্কর মহিমা শুনিকি কবিরা বলে জনে সে দেশের জনে ব্যক্তি ভক্ত ভগবান কর, এই কবিরা কোণ করছিলেন না ভগবান কৃপা পাইবা, রামানুজাচার্য কৃপা গুরু শুধু বৈষ্ণব ভক্ত কৃপা পাইবা, ভগবান পাইলে ভক্ত কৃপা ভিতরে তো ভগবান পাই হবনি না, সে কৃপা পাইবা ইয়ে কম কলে কবিরা বহুত চিন্তা কলে কেমি তাঁর দীক্ষা নেবি, কিন্তু সে তো দেবেন কেমিতি কৃপা পাই, সে চিন্তা কলে গোটে উপায় চিন্তা কলে যে মু দীক্ষা নেবি, এই রামানুজাচার্য যেত যাই গঙ্গার স্নান করি আসন্তি, যেত স্নান করি ফেলুছেন, যেত উঠুছেন ঘাট তুঠরে উঠুছেন, ইয়ে কম করছেন সব তো ভোর যাই গাধিকি আসেন, সে ঘাটর গোটে পাউছরে ইয়ে শুয়েছেন, ঠিক মঝিরে কি শুয়ে যাইছেন, আর যেত শুয়ে যাইছেন এনে কন হয়েছি না ইয়ে যেত ঘাটর উপরকে উঠুছেন, তো সবাই ঘাটর শুয়েছেন পাদর তাপরে পড়ব না পাদটা তাঁকর বাজিলা, আর যদি কাহা গোটে পাদ বাজি স্বাভাবিক সাধু মানে কম করবে রাম রাম ভগ, আমি যেমনি কোটি গোটে বাজিগাল হরে কৃষ্ণ বলে কৌছেন না না, তো সে ভগবান নাম রাম রাম করছেন, এটা রাম রাম জপ করছেন, তো ইয়ে কম কলে না তো উঠি চালিয়ে রাম রাম কই, তো ইয়ে সেদিন তো আসি কম করলে না চারিআড়ে করে যে মোর রামানুজাচার্য মতো মোর দীক্ষা আছে, সবুয়ারে কই বললে কই বলে মানে ভজন কলে, যেটা ভজন কলে যে বোঝেন তুমি কোন দীক্ষা গ্রহণ করছো, তোমার গুরু কে না গুরু রামানুজাচার্য, রামানুজাচার্য তোমার গুরু কথা পৌঁছে রাখি রামানুজাচার্য, আরে তুই তো গোটে শূদ্র লোক হীন নিচ কুলের তোর জন্ম তু পুনি দীক্ষা তোতে কেটে দেলে, এ কথা চারিআড়ে পৌঁছিলা, চারিআড়ে যে পৌঁছিলা সে কম করিবে ঘটনাক্রমে, তো তাকে ডাকলে আগ কোন সাধু মুনি ঋষি মানে আগুন এমনি থিলে শ্রেষ্ঠ যে বিষয়ী রাজা মহাপ্রভু স্ত্রী কু দেখি মহাপ্রভু দেখলে না, এমনকি রাজা মহাজী প্রতাপ তো দেখিলেন এমনকে দেখিলেন, কিন্তু মহাপ্রভু তো শূদ্র সমস্ত তো মহাপ্রভু কোলেই নিয়েছেন, কিন্তু রামানুজাচার্য এমনি গোটে পর্দা পকা হল, পর্দার সেপটে রখাল, এমনকু মুহ দেখিবেনি, যেহেতু মুহ দেখিবেন তাকে সে পর্দা সেপটে রখি পচারলে যে তু কাহ দীক্ষা নিয়েছু না, মুখ আপনার দীক্ষা নিয়েছি আপন মো গুরুদেব কলি মু তোতে কেতবে দীক্ষা দেলি, চারিআড়ে কৌছু মু তোমার শিষ্য বলি, হ্যাঁ আপনার দীক্ষা দিই মু আপনার দীক্ষা নিয়েছি, কেতবে দীক্ষা নেলি আজ্ঞা আপনার মনে অছি না গুরু মহারাজ, সেই দিন যে নইরু ঘাটর আপনার গাধিকি আসিলা বেড়ে আপনার জনক সিঁড়ি ঘাটের জনক গোড় দেহরে গোড় বাজিলা, হ্যাঁ বাজিলা, তো আপনার রাম নাম কইতিলে না, হ্যাঁ কইতিলে, আও তাহলে মু আপনার মুখর নাম শুনেছি আর আপনার পাদর স্পর্শ হয়েছে, আপনার কৃপা মু পুরা পাই, আপনার পদস্পর্শ পাই যে নাম দেখি, তো আউ দীক্ষা আউ কোন থাকা, আপনার মু গুরু রূপে স্বীকার করেছি, তো মো দীক্ষা হয়েছি এই যে নাম প্রতি আপনার শ্রীমুখর মু নাম শুনেছি আপনার পদস্পর্শ প্রাপ্ত হয়েছি, আপনি মো গুরু, এই যে দৃঢ় বিশ্বাস রামানুজাচার্য মু কইলি পর্দা হতা সাঙ্গে সাঙ্গে পর্দা হতা, রামানুজাচার্য দৌটিকে আসিকি তাকে কবিরাকে আলিঙ্গন, কবিরা এতদিন পরে জানলি যে সংসারে তোর নাম প্রতি কিন্তু বিশ্বাস, আমি সংসারে দীক্ষা কু অপেক্ষা করছেন না, সাধুগুরু বৈষ্ণব কথা সুখদেব গোসাই পরীক্ষিত মহারাজ দিয়েছিল না দীক্ষা মালা ফলা দিয়ে, আরে তাঙ্ক মোহর কৃষ্ণ কথা শুনেছেন ডাইরেক্ট, এইটা হচ্ছে দীক্ষা যাহা স্বীকার করা যায় অন্তরে, যাহা গুরু রূপে কনিষ্ঠ ভাবে স্বীকার করা যায় সে হচ্ছেন গুরু, আর স্বীকারটা মুখ্য জিনিস, আমি আমাকে মন্ত্র দেখি সবকিছু দেখি তাঙ্ক প্রতি আনুগত্যতা নাই, তাঙ্ক প্রতি আমি স্বীকার করুন এপর্যন্ত, আমি অন্তর তাঙ্ক গুরু রূপে গুরু মানে মোট ইষ্ট মো সর্বস্ব, আমি বিষয়কু যেভাবে স্বীকার করছে তা প্রতি যেমনি ভাল পাইয়া আছি, মো আত্মধর্ম অনুসারে মু ভগবান পাখ যিবি বলে মু গুরুকু সেভাবে স্বীকার করছি মন্ত্রে করিব, মো স্ত্রী পুত্র পরিবার কাহা প্রতি তাঙ্ক প্রতি যেমিতি মমত্ব বুদ্ধি তাহলে কেতে উন্নত আত্মবুদ্ধির মানে শ্রদ্ধা রহিবা কথা গুরু ভগবান প্রতি সেটা নাই, আমার দীক্ষা কেতবে হল সেটি প্রভাব করিনি ডিসাইপল আউ শিষ্য আউ দীক্ষা অনেক অলগা জিনিস, ডিসিপল অলগা, আও মানে শিষ্য অলগা, আও ইনিশিয়েটেড অলগা। আমি সমস্তে কোন না শিষ্য কে নিয়ে দীক্ষিত, দীক্ষিত শব্দটা সে প্রবাদ মোটু বহুত দীক্ষা নেই, সমস্ত মো শিষ্য নয়। কাহিঁকি না শিষ্য যে শাসনে থাকে গুরুঙ্কু সেইভাবে টিকি, আমি কহ কৃষ্ণকু বহুত ভাল পাই গুরুঙ্কু, কিন্তু সেটি তাহলে অধিক ভাল পাই আমি পড়ব কৃষ্ণ গুরুঙ্কু তাঠু কম নয়। সেটাই আমি জীবনে খালি জুনিয়রে সমস্তে আসলে সাধু সঙ্গ হয়তো দীক্ষা নেই রয়ে জীবনে লক্ষ্য কোটি দীক্ষা নেই না আজ্ঞা না আজ্ঞা উদ্দেশ্য দীক্ষা নয়, শিষ্য হওয়া হচ্ছে জীবনে উদ্দেশ্য, প্রক আজ্ঞাকারী তাকে সেইভাবে ভাবে গ্রহণ করা হচ্ছে মুখ্য জিনিস। যাই হোক সেই অনুসারে রামানুচার্য তাকে স্বীকার করল, তুই মোর শ্রেষ্ঠ শিষ্য, চিন্তা করতে একলব্য কু দ্রোণাচার্য গ্রহণ করিবার মানসিকতাটা যেমন ঠিক সেই কথা অনুসারে এটি কম কলে না ব্যাধ কথা যে এতদিন পর্যন্ত তু বাস্তবিক মতো যে প্রতীক্ষা করিকি রয়েছি আজি পর্যন্ত তো যে ধারাবাহিক গোটিয়ে বর্ষ তোর যে এতদিন ভিতরে তোর অনুশীলন ধারণা তোর এক নিষ্ঠতা ও প্রতি মানে গুরু পরীক্ষা করছেন শিষ্যকে, আর শিষ্যর বি মানে দৃঢ়তা গুরুঙ্কু কেমিতে প্রাপ্ত হবে সবুদিন হাত জোড়ি বসতাম সেইটু কম কলে না এই অরুণী তাঙ্ক প্রতি কৃপা প্রদর্শন কলে তাঙ্ক মন্ত্র দেলে নিরন্তর ভগবানক নাম জপ করিয়া আদেশ দেলে। আর সেইদিন তো সে চিন্তা কলে কন না ঠিক নিরন্তর জপ করি তেণু করে কম কলে না যেতবে ভগবানক নাম নিরন্তর জপ করছেন তো হঠাৎ দিনে জপ করতে করতে তাঙ্ক শোনা গেল তু ইয়ে কম কলে সবুদিন যাই পত্র কিছু কিছু পত্র তোলিকি খান পত্র তো যদি হঠাৎ শূন্যবাণী রূপে সে শুনিয়াকে পাইলে তো কাহিঁকি গছর পত্র তোড়ি খাও তুই গছ পত্র তোড়ি খা না সেদিন তো গছর পত্র তোড়লে কম কলে না যদি কেউ গছর পত্র পড়ি যাই শুখিলা পত্রকু উঠে খাই পুনি কিছুদিন গলা পুনি ফের শূন্যবাণী হল তোতে কি কুছি গছর পত্র খায় তুই গছর শুখিলা পত্র বি খা না তা বি ত্যাগ করতে পানি পর্যন্ত কোণী কিছু খা না এ মানে এইভাবে পুরা সব ত্যাগ করলে এইভাবে যদি ত্যাগ করি নিরন্তর নাম করছেন করতে 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 পুরা শরীর কোণ খাদ্য না সে শরীর কেদিন চালিব মানে গোটে অস্থি কেবল অস্থির রয়েছে হাড়ের গোটে শরীর তৈরি ভয়া দেখ রহিলা। দিনে দুর্বাসা ঋষি সেই সামনা দেখি যাচ্ছে দুর্বাসা ঋষি তো দেখছেন ইয়ে নিরন্তর বসে নাম করছে পুরা অস্থি কেবল তা শরীরে কে আচ্ছা তো দুর্বাসা ঋষি তো সে ত্রিকাল জাণি ব্যাধ কূলরে যে এত নিষ্ঠা তা পরীক্ষা করে দেখা তাহলে ইয়ে কেমিকা সাধক বলে সেহেতু দুর্বাসা ঋষি আসি পৌঁছিকি কে তা পাখে পৌঁছি কে মতো খুব ক্ষীরা তৃষ্ণা সেতু ইয়ে ভজন করছেন টিকি নদীটু দূর যেহেতু কিছু গ্রহণ করুনা সে নদীটু টিকি দূরে রোজন অল্প দূরে তো সেটি দুর্বাসা ঋষি কুচিনি মু বহুত দূর সারাদিন মতো কিছু ভোজন জুটিনি মু বহু ক্ষীদার্ত তো ক্ষীদার্ত হয়েকি কম করছি মতো কিছু না কিছু ব্যবস্থা কর ভোজন ইয়ে ঋষিঙ্কু দেখিকি সাঙ্গে সাঙ্গে সষ্টম দণ্ডবত করিকি স্তুতি করছি এ খাদ্য পাই আছি কম করি নিজে তো অনাহার জীবন বিতাউছেন কেতে দিন ধরে তাঙ্কর অবস্থা কহিলে ন সরে পুঁ দুর্বাসা ঋষি আজি পড়ছেন কম করিবে বিপদে পড়িকি সেটি সে কম করছেন সাঙ্গে সাঙ্গে আহ তো তাঙ্কর একমাত্র অস্ত ভক্তর কম না সে সাঙ্গে সাঙ্গে বহুত আকুড়া সহিত হরে কৃষ্ণা হরে কৃষ্ণা 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 হরে 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 রাম হরে রাম 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 হরে হরে পুরা আমনে আউ তো কিছু কই পারনা যে প্রতীক্ষা বি করি হবনি সাধুঙ্কু সেবা করিয়া পাই পড়িব পুরা ব্যাকুল ভাবে ভগবানকু ডাকছেন নাম করছেন সাঙ্গে সাঙ্গে গোটে হঠাৎ তাঙ্কর হাতের আসে গোটে পাত্র পড়লা হাতের গোটে পাত্র পড়লা গোটে থালা যেতবে পড়লা চিন্তা কলে গোটে থালা আসলেন তো সেটু চিন্তা করি কি কম কলে দুর্বাসাঙ্কু প্রণাম করি কলি এই যাও যিবি আও আসিবি আপন টিকে প্রতীক্ষা করুন সে পাত্রটা ধরিকি চালিগলে রাম মানে কোন নগর ভিতরকু পলাই গলে নগর ভিতর গোটে মুহূর্ত ভিতরে ভগবান তাকে কেমিতি নেলে মানে যা সাথে সাথে সমস্ত ধরিকি রেডি হয়েকি দেওয়া ପୁରା ଥାଳି ବୋଝେଇକି ସବୁ ପ୍ରକାର ଫଳମୂଳ ଆଦି ବହୁତ ଦ୍ରବ୍ୟ ସବୁ ନେଇକି ଆସିଲେ। ନେଇକି ଆସି ଦେଖି ଦୁର୍ବାସ ବହୁତ ପ୍ରସନ୍ନ ହେଇଗଲେ, ଯାହା ହଉ ଯେ ତୋ ତମ ମୋତେ ଭୋଜନ ଦେଇଛ, ତ ମୋତେ ତୃଷ୍ଣା ଲାଗିଲାଣି ବହୁତ, ମୁଁ ପାଣି ପିଇବି ଆଉ କ'ଣ ଆଚମନ ବି କରିବି, ଓ ମୁଁ ନଦୀକୁ ଏତେ ଦୂର ଯାଇପାରିବିନି, ମୁଁ ବହୁତ କ୍ଲାନ୍ତ, ତ କ'ଣ କରିବି? ପାତ୍ର ତାଙ୍କୁ ଦେଇଛନ୍ତି ଆହାର, ଇଏ ପାଣି ଭାବୁଛନ୍ତି, ପୁଣି କ'ଣ କରିବେ? ବହୁତ ବିପଦରେ ପଡ଼ିଲେ, ଆଚମନ କରିବାକୁ ଯିବେ, କ'ଣ କରିବେ? ପାଣି କେଉଁଠି ନେଇକି ଆସିବେ? କେଉଁ ପାଣି ବାହାରକୁ ନେଇକି ଆସିବେ? ପୁଣି ଭଗବାନଙ୍କୁ ପୁଣି ମନ୍ତ୍ର କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ଏତେ ଆକୁଳ ଭାବେ ଡାକିଲେ ଯେ ସେଇ ଦେବିକା ଯୋଉ ନଦୀ ଥିଲେ, ନଦୀ ତାର ଗତିପ୍ରଥ ବଦଳାଇ ଦେଇକି ଗତି ସିଧା ପଳେଇଲା କୋଉଠିକି ନାଙ୍କ ପାଖକୁ। ନଦୀ ତାର ଗତିପ୍ରଥ ବଦଳି ଦେଲା, ଭଗବାନଙ୍କ ନାମର ଏତେ ଶକ୍ତି। ଜୀବନରେ ଆମେ ଆହାର ପାଇଁ କେତେ କେତେ ପ୍ରକାର ପ୍ରୟାସ, କେତେ ଚେଷ୍ଟା କରୁଛୁ, କିଏ ଖାଇଦେ ଦବ ଆମକୁ, ରୋଜଗାର ନକଲେ କେତେ ବଞ୍ଚିବାର କେତେ ପ୍ରକାର ରାସ୍ତା କରୁଛେ, କିନ୍ତୁ ଦେଖନ୍ତୁ ଜଣେ ବ୍ୟାଧକୁ ଅତିଥି ସେବା କରିବା ପାଇଁ ହେଲେ ବି ତା ପାଇଁ ଭଗବାନ ଆଣିକି ସବୁ ଯୋଗଉଛନ୍ତି। ଆଉ ତା ପାଖରେ କଣ କରୁଛନ୍ତି ଭଗବାନ? ପାଣି ଦେବା ପାଇଁ ସାଧୁ ପାଇଁ ଭକ୍ତର ଆବେଦନ ନଦୀର ଗତିପଥକୁ ବଳେଇ ଦେଉ, ପୁରା ନଦୀକୁ ଆଣିକି ଦେଉଛନ୍ତି। ଆମର କଣ କ୍ଷୀତ ତୃଷ୍ଣାରେ ଏତେ ଅଭାବ ହେଇଯିବ ନା ଦୁନିଆରେ ବଞ୍ଚିବା ପାଇଁ? ବଞ୍ଚିବା ପାଇଁ କାହାର ଅଭାବ ନାହିଁ, ଏ ସଂସାରରେ ଲୋକର ଏତେ ପ୍ରୟୋଜନିତ ରହିଛି କେବଳ ବିଷୟ ବୃଦ୍ଧି କରିବା ପାଇଁ। ଅଭାବଟା କୋଉଠି କଣ ଖାଇବା ବଞ୍ଚିବା ପାଇଁ? ଏଗୁଡ଼ାର ଅଭାବ ନାହିଁ ଦୁନିଆରେ, କେବଳ ବିଷୟ ସଂଗ୍ରହ, କଟାବାଡ଼ି ବିଲ୍ଡିଂ ବନେଇବି, ଆଉ କିଛି କିଛି କହିବି ଦୁନିଆ ପାଇଁ, ସେଇ ସବୁ ପିଲା ନୂଆ ଆତିଥ୍ୟଙ୍କ ପାଇଁ। ଏଇଥିପାଇଁ ସଂସାରରେ ଲୋକର ଅଭାବ, ଅଭାବ ବାସ୍ତବିକ କିଛି ନାହିଁ। କଣ କଲେ ନା ନଦୀର ଗତି ଦୁର୍ବାସା ଦେଖିକି ଅତ୍ୟନ୍ତ ପ୍ରସନ୍ନ ହେଇଗଲେ, ଏତେ ପ୍ରସନ୍ନ ହେଇକି ପୁରା ଆଶୀର୍ବାଦ ଦେଇଗଲେ ଯେ ତୋ ଗୁରୁଦେବ ମନ୍ତ୍ର ଦେଇଥିଲେ, ମୁଁ ଆଜି ତୋର ଗୋଟେ ନୂଆ ଉପାଧି ନାମ ଦେଇକି ଯାଉଛି, ତୋ ନାମ ସତ୍ୟ ତପା। ତୋର ତପସ୍ୟା ହିଁ ପରମ ସତ୍ୟ, ତୁ ଯେ ଏକନିଷ୍ଠ ମାନେ ତପସ୍ୟ, ଏଇଟା ତାର ପ୍ରମାଣ। ସତ୍ୟ ତପା ବୋଲି ତାର ନାମ ଦେଇକି ଗଲେ, ଯେତେବେଳେ ନାମ ଦେଇକି ଗଲେ ତାର ସେ ସେଇଭଳି ନା କ'ଣ କଲେ ଦୁର୍ବାସଙ୍କ ଆଶୀର୍ବାଦ ପ୍ରାପ୍ତ ହେଇକି ଏବେ ଚାଲିଗଲେ କେଉଁଠିକି ହିମାଳୟକୁ। ହଁ, ଗୋଟେ ଭଦ୍ର ବଟ ବୃକ୍ଷ ରହିଛନ୍ତି, ଭଦ୍ର ବଟ ଅନେକ ବଟ ରହିଛନ୍ତି, ତା ଭିତରେ ଭଦ୍ର ବଟ, ସେ ଭଦ୍ର ବଟ ପାଖକୁ ଚାଲିଗଲେ, ସେଇଠି ଯାଇକି ତପସ୍ୟା କଲେ। ଯେତେବେଳେ ସେଇଠି ଯାଇକି ଭଗବାନଙ୍କ ନାମ ନିରନ୍ତର କରୁଛନ୍ତି, ଦିନେ ମନରେ ଆସିଲା ମୁଁ ଭଗବାନଙ୍କର ଏଇ ନାମରେ ଯଜ୍ଞ କରିବି, ଭଗବାନଙ୍କ ଉଦ୍ଦେଶ୍ୟରେ ମୁଁ ଯଜ୍ଞ କରିବି। ଏଇ ଯଜ୍ଞ କରିବା ପାଇଁ ସେ କ'ଣ କଲେ, ତା ମନରେ ଯେତେବେଳେ ଭାବନା ଆସିଲା ଯଜ୍ଞ କରିବି, ଯଜ୍ଞ କରୁ କରୁ ସେ କିଛି କାଠ ତ ସଂଗ୍ରହ କରିବା ଦରକାର, କାଠ କିଛି ଚିରିଲେ, ଏ କାଠ ଯେତେବେଳେ ଚିରୁଛନ୍ତି, ଚିରିତେ ଚିରିତେ ତାଙ୍କର ଆଙ୍ଗୁଳିଟି କାଟୁ କାଟୁ କଟିଗଲା। ତ ଇଏ ଯେଉଁ ଭଦ୍ର ବଟମୂଳରେ ବାସ କରୁଛନ୍ତି, ହିମାଳୟ ପ୍ରଦେଶ ତ ବହୁତ ଗନ୍ଧର୍ବ କିନ୍ନର ମାନେ ସବୁ ହିମାଳୟ ଆସନ୍ତି, ସେ ଯେଉଁଠି ରହୁଥିଲେ ଜଣେ କିନ୍ନର ଆଉ ତାଙ୍କ ପତ୍ନୀ ସେଇ ବଟ ଭଦ୍ର ବଟ ଉପରେ ବାସ କରୁଥିଲେ। ଏ ଆଙ୍ଗୁଳିଟା ଯୋଉ କଟିଗଲା, କାହିଁକିନା କଟିବା ଦ୍ୱାରା କଣ ହୁଏ, ଆଙ୍ଗୁଳି କଟିଲେ କଣ ରକ୍ତ ବୋହିବ ନା? ଆଙ୍ଗୁଳିଟା କଟିକି ପଡ଼ିଗଲା କିନ୍ତୁ ରକ୍ତ ଟିକିଏ ପଡ଼ିଲାନି, କିଛି ମାନେ ଯେମିତି ବିଭୂତି ଖସେ, ବିଭୂତି କିଛି ଖସି ପଡ଼ିଲା, ପାଉଁଶ ଭଳି କିଛି ବିଭୂତି ଖସିଲା। ସେମାନେ ଦେଖି ଆଶ୍ଚର୍ଯ୍ୟ ହେଲା, ଆରେ ଇଏ କୋଉ ମଣିଷ ଦେହର ହାତ କଟିଗଲେ ଅଲରେଡି କଣ ବାହାରିବ, ରକ୍ତ ବାହାରିବ, ଆରେ ଇଏ କେତେ ଦିନ ଧରି ଆହାର କରୁନାହାନ୍ତି, ଭଗବତ ନାମରେ ବଞ୍ଚିଛନ୍ତି ତା ନା? ଖାଦ୍ୟ ଥିଲେ ସିନା ମଳମୂତ୍ର ରକ୍ତ ହବ, କିନ୍ତୁ ଭଗବତ ନାମରେ ଯୋଉ ଶରୀରଟା ବଞ୍ଚିକି ରହିବ, ସେଠି ଆସିବ ରକ୍ତ କୋଉଠୁ? ରକ୍ତ ଆସିବନି ନା, ସେଇଥିପାଇଁ ସେ ବିଭୂତି ଖସିବ ନା। ସେ ଦେଖିକି ଆଶ୍ଚର୍ଯ୍ୟ ହେଲେ, ଏମିତିଆ ବ୍ୟକ୍ତି ଦୁନିଆରେ କିଏ ଅଛି, ଏତେ ଶ୍ରେଷ୍ଠ ତପସ୍ୱୀ? ଇଏ ଦୁଇ କିନ୍ନର ପଳେଇଲେ କୋଉଠିକି ନା ହିମାଳୟରେ ରୁଦ୍ର ସରୋବର ଅଛନ୍ତି। ସେଦିନ ରୁଦ୍ର ସରୋବରରେ ସବୁ ଯକ୍ଷ କିନ୍ନର ଇନ୍ଦ୍ର ଦେବତା ମାନେ ସବୁ ବ୍ରହ୍ମା ଶିବ ବିଷ୍ଣୁ ଆଦି ସମସ୍ତେ ଉପସ୍ଥିତ ହେଇଛନ୍ତି, ତାଙ୍କୁ ଉତ୍ସବ ଚାଲିଛି ସମସ୍ତଙ୍କର, କିନ୍ତୁ ସମସ୍ତଙ୍କର ଉପସ୍ଥିତି ଚାଲିଛି। ଏଇ ଦୁଇ ଜଣ ଯାଇକି ଏଭଳିଆ ଖବର ଦେଇଦେଲେ ସେଠି ଇନ୍ଦ୍ରଙ୍କୁ, ଏମିତି ଏମିତି ଜଣେ ତପସ୍ୱୀ ସେ ଭଦ୍ରମଣ୍ଡ ପାଖରେ ରହିକି ଏମିତି ତପସ୍ୟା କରନ୍ତି, ହାତରୁ ରକ୍ତ ବାହାରୁ ନାହିଁ। ସେଠୁ କହିଲେ ଆଚ୍ଛା, ସେଠୁ ଭଗବାନ ଇନ୍ଦ୍ର କ'ଣ କଲେ, ଭଗବାନଙ୍କୁ ପ୍ରାର୍ଥନା କଲେ, ପ୍ରଭୁ ଯିବା ଟିକେ ତାକୁ ଦେଖିବା, ଦର୍ଶନ କରିବା, କେମିତି କେତେ ବଡ଼ ତପସ୍ୟା। ଆଉ ଭଗବାନ ବିଷ୍ଣୁ ସହିତ ଇନ୍ଦ୍ର ଯାଇଲା, ଇଏ ଆସି ଯେତେବେଳେ ସେ ଭଦ୍ରବଟ ପାଖରେ ପୁଣି ବସୁଛନ୍ତି, ବସିକି ଭଗବାନଙ୍କ ନାମ ଜପ କରୁଛନ୍ତି, ଭଗବାନ ଗୋଟେ ଶୁକର ହେଇଗଲେ, ଇନ୍ଦ୍ର ବ୍ୟାଧ ହେଇଗଲେ, ବ୍ୟାଧ ହେଇକି କଣ କଲେ ନା ଶୁକରଟା ଆଗେ ଦୌଡ଼ି ଦୌଡ଼ି ପଡ଼ିଲେ ଏ ନାମ କରୁଛନ୍ତି ଦେଖୁଛନ୍ତି ନାମ କରତେ କରତେ ଶୁକର ଯେତେବେଳେ ଚାଲିଯାଇଛି ହଠାତ୍ ଦେଖୁଛନ୍ତି ଇଏ ତାଙ୍କର କରୁଛନ୍ତି ସେଇ ସମୟରେ ତା ପଛେ ପଛେ କିଛି ସମୟ ପରେ ଆଉ ବ୍ୟାଧ ଦୌଡ଼ିଛି ଶୁକର ଅନ୍ୱେଷଣ କରିକି ଯେତେବେଳେ ଦୌଡ଼ି ଦୌଡ଼ି ଆସୁଛନ୍ତି ତ ଆସିକି ସେ ପଚାରୁଛନ୍ତି ହେ ମୁନି ତ ଆପଣ ଦେଖିଛନ୍ତି ଗୋଟେ ଶୁକର ଗଲା ଏପଟେ ମୁଁ ତାକୁ ବହୁତ ଗୋଡ଼େଇଲିଣି ମୋ ସାରା ପରିବାର ଆଜି ଖେଦା ଆଜି କୌଣସି ଶିକାର ମୋତେ ମିଳୁନି ଏଇ ଶୁକରଟା ହିଁ ମୋ ଭାଗ୍ୟକୁ ମିଳିଥିଲା କିନ୍ତୁ ସେ ଯେ କୁଆଡ଼େ ଗଲା ତା ପଥ ଅନ୍ୱେଷଣ କରିଥିଲା ଆପଣ ଯଦି ଦେଖିଥାନ୍ତି ଆପଣ ତ ମୁନି ମିଛ କହିବେନି ମୋ ଜୀବନ ଚାଲିଯିବ ମୋ ପରିବାରର ଜୀବନ ଚାଲିଯିବ ସମସ୍ତଙ୍କର ଯଦି ଶିକାର ନ ପାଏ ଆପଣ ଆମ ଆହାରରେ ବାଧା ଦେବେନି ଟିକେ ଦୟାକରି କୁହନ୍ତୁ ନା ଶୁକର ଶୁକରଟା କୁଆଡ଼େ ଗଲା ତ ତ ଋଷି ବଡ଼ ବିଷନ୍ନରେ ପଡ଼ିଗଲେ ସିଏ ଗୋଟେ ଜୀବ ତାକୁ ମୃତ୍ୟୁର ରାସ୍ତା ମୁଁ ବ୍ୟାଧକୁ ଦେଖିଲି ମାନେ ତାକୁ ମୃତ୍ୟୁ ପଥରେ ଦେଖିଲି ତାକୁ ମାରିବାରେ ମୁଁ ସାହାଯ୍ୟ କଲି ଅନୁମୋଦନ କଲି ଏଟା ଗୋଟେ ପାପ କର୍ମ ଆଉ ଏହାର ପରିବାର ବର୍ଗ ବି ଆଜି ଅନାହାରରେ ଅଛନ୍ତି ଏହା କେମିତି ପରୀକ୍ଷା ଦେଖନ୍ତୁ ଜୀବନରେ ଆଉ ଏହାର ଜୀବନ ଇଆ ସାରା ପରିବାର ଇଆ ଯିଏ ଆଜି ବିପଦରେ ପଡ଼ିଛି ମୁଁ କଣ ରାସ୍ତା ଖୋଜିକି ପାଇଲିନି ଭକ୍ତର ଯେତେବେଳେ ରାସ୍ତା ନ ମିଳିବ ଗୋଟିଏ ତ ଜୀବନର ଅନ୍ତିମ ରାସ୍ତା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ ଏକା ନାମ ହିଁ ତ ଜୀବନର ପରମ ରାସ୍ତା ଆଉ ଅଛି କିଛି ରାସ୍ତା ଏଭଳିଆ ବିପଦ ବର୍ତ୍ତମାନ ଆମେ ସେ ସ୍ଥିତିରେ ଅଛେ ନା କାହା ରହୁ ମୁଁ ଜେଣେ ସଂସାର ପାଇଁ କରିବୁ ନା ସାଧୁମାନେ କହୁଛନ୍ତି ସାଧୁମାନଙ୍କର କଥା କହିବୁ ଦୁଇଟା ଆମର ମତ ହେଇକି ଅଛି ନା ଏବେ ଧନ ଅର୍ଥ ରୋଜଗାର କଣ ଭକ୍ତମାନଙ୍କୁ ସଙ୍କହିଲେ ଆମେ ପ୍ରବଚନ ଦେବେ ଶୁଣେଇବେ ସଂସାର ପାଇଁ ଆଉ କର ନା କୃଷ୍ଣଙ୍କ ପାଇଁ କର କାହାର ମୁଁ ଏକୁଳରେ ହବୁ ନା ସେକୁଳରେ ହବୁ କାହାର ଏପର୍ଯ୍ୟନ୍ତ ସେକୁଳ ତା ରକ୍ଷା କରିପାରୁଛି ନା ନା ଏକୁଳରେ ଆଜ୍ଞା ସେଇଥିପାଇଁ କୁଳ ଭଗବାନ ଦେଖିବା ପାଇଁ ପଡିବ କାହାର ହବା ଏଇଠୁ କଣ କଲେ ତ ତ ଏ ଭଗବାନଙ୍କୁ ନାମ ପୁରା ଧପ କଲେ ପୁଣି ବ୍ୟାକୁଳ ଭାବେ ଡାକିଲେ ଭଗବାନଙ୍କୁ ଏଇ ପରିସ୍ଥିତିରେ ମୁଁ କଣ କରିବି ଆପଣ ମୋତେ ଯୋଉଭଳି ରାସ୍ତା ଦେଖିବି ତାପରେ ଛଡା କିଛି ରାସ୍ତା ନାହିଁ ମୁଁ ତାର ମୃତ୍ୟୁର କାରଣ ହେବି ନା ୟା ପରିବାରର ମୃତ୍ୟୁର କାରଣ ହେବି କାହାର କାରଣ ହେବି ମାନେ ନିର୍ଦ୍ଦୋଷୀ ଲୋକ ସାମ୍ନାରେ ଏଇଭଳି ଭଗବତ ଭକ୍ତକୁ ଏଇଭଳିଆ ବେଳେବେଳେ ପରୀକ୍ଷା ଆସେ ପ୍ରାର୍ଥନା କରାଯାଇଥିଲେ ଆଉ ତା ପ୍ରାର୍ଥନା ଏତେ ଗଭୀର ଥିଲା ଭଗବାନ ଆଉ ସ୍ଥିର ହେଇକି ବୋଲି ଭଗବାନ ଯୋଉ ସୁଖ ରୂପ ହେଇକି ଯାଇଥିଲେ ଭଗବାନ ଆସିକି ଇଏ ତ ଆଖି ଖୋଲନ୍ତି ଭଗବାନଙ୍କୁ ବ୍ୟାକୁଳ ଭାବେ ଡାକୁଥିଲେ ଦେଖିଲା ବେଳକୁ ଇନ୍ଦ୍ର ଛିଡ଼ା ହେଇଛନ୍ତି ଭଗବାନ ଛିଡ଼ା ହେଇଛନ୍ତି ନା ଶୁକର ଅଛି ନା ଦାଦ ଅଛି ଦୁଇ ଜଣଙ୍କୁ ଦର୍ଶନ କରିକି ସାଷ୍ଟାଙ୍ଗ ଦଣ୍ଡଙ୍ଗ ଭଗବାନଙ୍କ ଚରଣରେ ଦୁଇ ଜଣଙ୍କୁ କରିକି ଭଗବାନ ପାଦ ପଦ୍ମରେ ଏକଦମ ଆଲିଙ୍ଗନ ସ୍ପର୍ଶ ପ୍ରାପ୍ତ ହେଲେ ବହୁତ ପ୍ରସନ୍ନ ହେଲେ ବହୁତ ଆନନ୍ଦିତ ହେଲେ ଭଗବାନଙ୍କୁ ପାଇକି ତ ଦୁଇ ଜଣ ସାଙ୍ଗେ ଦର୍ଶନ ଦେଲେ ଦେଇକି ଆଶୀର୍ବାଦ ଦେଲେ ଅଚିରା ତମେ ଭଗବାନ ଆଶୀର୍ବାଦ ଦେଲେ ତମର ଯୋଉ ନାମ ପ୍ରତି ଯୋଉ ନିଷ୍ଠା ପ୍ରତ୍ୟେକ ବିପଦରେ ଯୋଉ ତମେ ମୋତେ ସ୍ମରଣ କରୁଛ ଅଚିରା ତମେ ମୋତେ ପ୍ରାପ୍ତ ହବ ଆଉ କାଳ ବିଳମ୍ବ ତମ ପାଇଁ ଆଉ ନାହିଁ ଯେତେବେଳେ ଭଗବାନ ତାଙ୍କୁ କହିଲେ କହିସାରି କଣ କରେ ଭଗବାନ ବିଷ୍ଣୁ ଆଉ ଇନ୍ଦ୍ର ତ ଅନ୍ତର୍ଧ୍ୟାନ ହେଇଗଲେ ହେଇଯିବା ପରେ ତ କିଛି ଦିନ ଭିତରେ ତାଙ୍କ ଗୁରୁଦେବ ଅରୁଣୀ ଆଇଲେ ଯେତେବେଳେ ଅରୁଣୀ ଆସନ୍ତି ଆସିକି ଯେତେବେଳେ ପହଞ୍ଚିଲେ ଦେଖିଲେ ପୁରା ତାଙ୍କର ଶାରୀରିକ ମାନେ ଏତେ ଉନ୍ନତ ସ୍ଥିତିକି ପଳେଇ ଯାଇଛନ୍ତି ଅରୁଣୀ କହିଲେ ଯେ ସେତେବେଳେ ତ ଦୀକ୍ଷା ଦେଇଥିଲେ ସ୍ନାନ କରି ମନ୍ତ୍ର କରିକି ଆଜି ଯେତେବେଳେ ପୁଣି ଆସିଲେ ଦୀକ୍ଷା ଦେଇକି ଯାଇଥିଲେ ଆଜି ପୁଣି ଆସିଲି ଭକ୍ତର ଏତେ ଉନ୍ନତ ସ୍ଥିତି ଗୁରୁଦେବ ତ ସବୁ ଅବସ୍ଥାରେ ଜାଣନ୍ତି ତ ଆଉ ପ୍ରତୀକ୍ଷା କରିବା ପାଇଁ କହିଲେନି ପୁରା ତମେ ସବୁ ପରୀକ୍ଷା ଅତିକ୍ରମ କରିସାରିଛ ତମକୁ ଆଉ କିଛି ରହିବା ପାଇଁ ପଡ଼ିବନି ସାଙ୍ଗେ ସାଙ୍ଗେ ଅରୁଣୀ ଇଚ୍ଛା କଲେ ଇଚ୍ଛା ମାତ୍ର ଯିବାର ଇଚ୍ଛା ଯେତେବେଳେ କଲେ ଭଗବତ ଧାମରୁ ଭଗବାନଙ୍କର ଦିବ୍ୟ ବିମାନ ଆସିଲା ଆଉ ଗୁରୁ ଶିଷ୍ୟ ଦୁଇଜଣ ସାରା ଏକାଠି ଏକା ସିଂହାସନରେ ବସିଲେ ଦିବ୍ୟ ସିଂହାସନରେ ଦିବ୍ୟ ଭଗବତ ପାର୍ଷଦଙ୍କ ସିଂହାସନରେ ଦୁଇଜଣ ସାରା ପଶି ଭଗବତ ପାର୍ଷଦ ଶରୀର ପ୍ରାପ୍ତ ହେଇକି ଦୁଇଜଣ ସାରା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଏକା ସାଙ୍ଗରେ ଗୁରୁ ଆଉ ଶିଷ୍ୟ ଭଗବାନ ପାଖକୁ ପଳେଇଗଲେ ଏ ହେଉଛି ଜୀବନ ସେଥିପାଇଁ ପ୍ରପାଦ ଗୋଟେ ତାତ୍ପର୍ଯ୍ୟ ଲେଖିଛନ୍ତି ଭାଗବତରେ କୋଉ ସ୍କନ୍ଦ ଷଷ୍ଠ ସ୍କନ୍ଦ ବୋଧେ ପଢୁଥିଲି ଯେମିତି ସ୍ତ୍ରୀ ଯୋଉ କଣ ସ୍ୱାମୀ ମୃତ୍ୟୁ ପୂର୍ବରୁ ଯଦି ସ୍ତ୍ରୀ ଏ ଜଗତରୁ ଚାଲିଯାଏ ସେଟା ଭଲ ନହେଲେ ସହ ମରଣ ମରିବା ପାଇଁ ପଡୁଥିଲା ଠିକ ସେଇଭଳିଆ ଗୁରୁର ଉପସ୍ଥିତିରେ ଶିଷ୍ୟ ଏ ଜଗତରୁ ଦେହତ୍ୟାଗ କରିକି ଯିବାଟା ଗୁରୁଙ୍କ ଉପସ୍ଥିତିରେ ତାହେଲେ ଏଇଟା ହେଉଛି ଭଲ କାହିଁକି ମାନେ ଯେମିତି କଣ ଅହିମରଣ କହନ୍ତି ସ୍ତ୍ରୀକୁ କାରଣ ସ୍ୱାମୀ ଖାଉଥାଉ ମାଲିକ ଖାଉଥାଉ ତା ଆଗରେ ବିଦାୟ ନବା, ତାଙ୍କ କୃପାଟା ବର୍ଷିତ ହେଇଯିବ ଆମର। ସେଥିପାଇଁ ଯୋଉ ଆମ ଜୀବନରେ ଯେ ଗୁରୁଙ୍କ ସହିତ ଶିଷ୍ୟର ଏକା ସାଙ୍ଗରେ ଗମନ ସବୁବେଳେ ପରମ ସୌଭାଗ୍ୟ ତ ସମସ୍ତଙ୍କୁ ହୁଏନି, ସେଇଭଳିଆ ଯାଇ ତ କମ୍ ସେ କମ୍ ଗୁରୁଙ୍କ ଆଦେଶଟାକୁ ଧରିକି ଜୀବନ ସାରା ପାଳନ କରିକି ଯଦି ଯାଇପାରେ ତା ପାଇଁ ବି ମଙ୍ଗଳ, ନହେଲେ ତ ଆମ ଜୀବନରେ ମଙ୍ଗଳ କିଛି ଆଶା କରାଯାଏନି। ଯେହେତୁ ଅପିଚୁ ସୁଦୂରାଚାର ଭଜନ୍ତେ ମା ମନନୀୟ ଭାଗ, ଏ ଶ୍ଳୋକ ଉପରେ ଆମେ ଆଲୋଚନା କରୁଥିଲେ, ସାଧୁରେବ ସମନ୍ତବ୍ୟ ସମ୍ୟକ ବ୍ୟବସ୍ଥିତ ହିସ। ତେଣୁ ବୈଷ୍ଣବ ଆଜି ଯୋଉ ଉତ୍ସବ ଚାଲିଛି, ବଂଶୀ ପ୍ରଭୁଙ୍କ ଆବେଦନ ସବୁ ବୈଷ୍ଣବ ମାନେ ଆଜି ଆସିଛନ୍ତି ଆମ ମନ୍ଦିରକୁ, ତ ମନ୍ଦିର ଏଇଥିପାଇଁ ପବିତ୍ର ମନ୍ଦିର ପରିବେଶ ଏଠି ଆସିଲେ କହିଲେ କୃଷ୍ଣ କଥା ଭକ୍ତ ସଂଘର କେତେ ମହାନ ସୁଯୋଗ ମିଳୁଛି, ତେଣୁକରି ଦରକାର ଅଛି ନା ନାହିଁ ବୈଷ୍ଣବ ବ୍ରାହ୍ମଣଙ୍କର କୃପା ସେବା ଅଛି ତ ନା, ଆମେ ଚିନ୍ତା କରିବା ନା କିଏ ଏତେ ଭକ୍ତ ମାନଙ୍କୁ ଡାକିବ, ଆମର ଖର୍ଚ୍ଚା ତ ବହୁତ ହଉଛି, ଏତେ ବୈଷ୍ଣବ ଖାଇତେ ଦେବା ବହୁତ ଡିଫିକଲ୍ଟ, ତ ଏକଥା ଭାବିବାଟା ଠିକ ନାହିଁ। ଶ୍ରଦ୍ଧା ଆମର ଶ୍ରଦ୍ଧାରେ ହଁ ଡାକିକି ଯଦି ଅନ୍ତରେ ଅଶ୍ରଦ୍ଧା ଆସିଗଲା, ଯେମିତି ଦ୍ରୌପଦୀଙ୍କ ଘଟଣା କହିଲି କଣ ହବ ଫଳ ଭଳି ଫଳିବନି, ସେ ଅଶ୍ରଦ୍ଧା ଯେମିତି ଜୀବନରେ ନ ଆସେ ଏ ହେଉଛି ଘଟଣା। ଯେମିତି ଆଜି ଆମେ ଅନୁଷ୍ଠାନ ଅନ୍ନପ୍ରାସନ୍ନ ଉତ୍ସବ ଆମେ ଜାଣିଥିଲି, ସେଇଥିପାଇଁ ମୁଁ ମହାପ୍ରସାଦ କଥା ଆଗେ କହିଲି, ତ ଏଇ ସବୁ ବୈଷ୍ଣବ ମାନେ ଭଗବାନଙ୍କ ଉଚ୍ଛିଷ୍ଟ ପ୍ରସାଦ ଅବଶିଷ୍ଟାଂଶ ବୈଷ୍ଣବ ମାନଙ୍କ ଅବଶିଷ୍ଟାଂଶ ଯେତେବେଳେ ଭକ୍ତମାନେ ପ୍ରାପ୍ତ ହେବେ, ତ ପ୍ରାପ୍ତ ହେବା ଦ୍ୱାରା କଣ ହବ ନା ଭଗବାନଙ୍କ ଅବଶିଷ୍ଟ ପାଇକି ଆମେ କିଏ କିଏ କୃପା ପ୍ରାପ୍ତ ହେଇଛନ୍ତି ଜଣେ ଗୋଟେ ଗୋଟେ ନାଁ, କାହାର କାହାର ଉଚ୍ଛିଷ୍ଟ ପ୍ରସାଦ ପାଇକି କୋଉ କୋଉ ମାନେ ଜୀବନରେ ଭଗବାନଙ୍କ ଭକ୍ତ ଅବଶେଷ ପ୍ରାପ୍ତ ହେଇକି ବା କୋଉ ବୈଷ୍ଣବ ମାନଙ୍କର ଭକ୍ତ ଅବଶେଷ ପ୍ରାପ୍ତ ହେଇକି କୋଉ ମାନେ ଜୀବନରେ ଶ୍ରେଷ୍ଠତ୍ୱ ପ୍ରାପ୍ତ କରିଛନ୍ତି ଅନ୍ନପ୍ରାସନ ଉତ୍ସବ ମାନେ କଣ ଏଇଆ ନା, ଭଗବାନଙ୍କ ଉଚ୍ଛିଷ୍ଟ ପ୍ରସାଦ ଆଜିଠୁ ତା ପାଖରେ ଆରମ୍ଭ ହେଲା। ସେଥିପାଇଁ ତ ବଂଶୀ ପ୍ରଭୁ ତାଙ୍କ ପୁତ୍ର ନାଁ ଦେଇଛନ୍ତି କଣ ପ୍ରହ୍ଲାଦ କଣ ଦେଇଛନ୍ତି, ତ ପକ୍ଷରେ ଉଠିଥିଲା ପୌତ୍ର 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 ମୁଁ କହୁଛି ପୁତ୍ର କହୁନି ନାତି, ତ ଦେଇଛନ୍ତି କହୁଥିଲେ ସେଦିନ ମୋତେ ଷ୍ଟେସନରେ ଯାଉ, ତ ସେଇ କଥା ଅନୁସାରେ ଏ ଉଚ୍ଛିଷ୍ଟ ପ୍ରସାଦର କୃପା ତ କଣ କଣ ଅଛି କୁହନ୍ତୁ ସମସ୍ତେ ଗୋଟେ ଗୋଟେ କହିବେ। ନାରଦମୁନି ନାରଦମୁନି କାହାର ଉଚ୍ଛିଷ୍ଟ ପ୍ରସାଦ ପାଇଥିଲେ, ସାଧୁମାନଙ୍କର ଉଚ୍ଛିଷ୍ଟ ପ୍ରସାଦ ପାଇଥିଲେ। ନାରଦମୁନିଙ୍କ ପୂର୍ବ ଜୀବନରେ ନାରଦ ତ ପ୍ରଥମରୁ ବ୍ରହ୍ମାଙ୍କ ପୁତ୍ର ବ୍ରହ୍ମ ଅଭିଶାପ ପାଇଥିଲେ, ବ୍ରହ୍ମା ହିଁ ତାଙ୍କୁ ଅଭିଶାପ ଦେଇକି ହଁ ଶୂଦ୍ର କୂଳରେ ଜନ୍ମ ଦେଇଥିଲେ, ତାଗେ ଗନ୍ଧର୍ବ ଗନ୍ଧର୍ବରୁ ଶୂଦ୍ର ହେଇଥିଲେ, ଏ ଶୂଦ୍ର କୂଳରେ ଜନ୍ମ ହେଇଥିଲେ ପାଇଁକି ଦାସୀ ପୁତ୍ର ଭୁଣି ନାରଦ ମୁନି ଶୂଦ୍ର କୂଳକୁ ଆସିଲେ, ଶୂଦ୍ର କୂଳରେ ମାତୃଗର୍ଭରେ ଥିଲେ, ତାଙ୍କ ବାପା ମରିଗଲେ ମାରିଗଲେ ବୋଲି ସ୍ତ୍ରୀ ତା ସହିତ ସହମରଣ ଯାଉଥିଲେ, ସେଥିପାଇଁ ସେ ବ୍ରାହ୍ମଣ ଅଟକେଇ ଦେଇଥିଲେ ନା ନା ତମେ ଏଟା ଭୁଲ କର ନା ତମ ଗର୍ଭରେ ଆଉ ଗୋଟେ ଆତ୍ମା ଚାଲିଯିବ, ସେଥିପାଇଁ ତମେ କଣ କର ମୋ ଆସ, ସେ କହିଲେ ମୁଁ କେମିତି ଜୀବନ ବିତେଇବି ମୋର ସଂସାରରେ ପରେ କୁଶାର ଟଣା ହବ, ସେ ବ୍ରାହ୍ମଣ ତାଙ୍କୁ ଆଶ୍ରୟ ଦେଇଥିଲେ, ବ୍ରାହ୍ମଣଙ୍କ ଘରୁ ଯୋଉ ସାଧୁମାନେ ଆସୁଥିଲେ ଏଇ ଦାସୀ ହେଇକି ଯୋଉ ବ୍ରାହ୍ମଣ କରି ସେବା କରୁଥିଲେ, ତ ସେଇଠି ଦାସୀ ପୁତ୍ର ହିସାବରେ କଣ କରିଥିଲେ ନା ବ୍ରାହ୍ମଣ ମାନଙ୍କର ସେବାର ସୁଯୋଗ ପାଇଥିଲେ, ଯେ ଉଚ୍ଛିଷ୍ଟ ପ୍ରସାଦ ପାଇକି ପୁଣି ତାଙ୍କ ଅଭିଶାପ ଖଣ୍ଡନ ହେଇଗଲା, ଉଚ୍ଛିଷ୍ଟ ଅଭିଶାପ ଖଣ୍ଡନ ହେଇକି ପୁଣି ନାରଦ ମୁନି ଶରୀର ପ୍ରାପ୍ତ ହେଇଗଲା। ଆଉ କିଏ କାଳିଦାସ ମାନେ ଝାଡ଼ୁଦାସ କାଳିଦାସ ଝାଡ଼ୁଦାସ ଝଡ଼ୁ ଆଉ କାଳିଦାସ ମାନେ ଝଡ଼ୁ ଆଉ କାଳିଦାସ ମାନେ କାଳିଦାସ ମାନେ ସବୁବେଳେ ଚାହାନ୍ତି ଉଚ୍ଛିଷ୍ଟ ପ୍ରସାଦ ପାଇବା ପାଇଁ, ସେ ଯୋଉଠି ଗଲେ ବୈଷ୍ଣବ ସମାଜରେ ନିଶ୍ଚିତ ଉଚ୍ଛିଷ୍ଟ ପ୍ରସାଦ ପାଇବା, କିନ୍ତୁ ଝଡ଼ୁଦାସ ଯେ ସେ କାହାକୁ ଉଚ୍ଛିଷ୍ଟ ଦିଅନ୍ତିନି, ଇଏ ସବୁବେଳେ ଚେଷ୍ଟା କରନ୍ତି କେମିତି ଉଚ୍ଛିଷ୍ଟ ପାଇବେ, ଦିନେ ଚିନ୍ତା କଲେ କେମିତି ପାଇବେ କୋର ପ୍ରସାଦ ନେଇକି ଗଲେ କଣ ଭୋଗ ନେଇକି ଗଲେ ତାଙ୍କର ଉଚ୍ଛିଷ୍ଟ ପାଇବେ, ଯେମିତି ଦିନେ ଆମ୍ବ ନେଇକି ଯାଇଥିଲେ ହେଲେ ଆମ୍ବ ନେଇକି ଯାଆନ୍ତି ଝଡ଼ୁଦାସ ଘରକୁ ଭଗବାନଙ୍କୁ ଗଲେ ଭଗବାନଙ୍କୁ ଭୋଗ ଲଗେଇଦେବେ ଆଉ, ଯାଇକି ତାଙ୍କୁ ଦର୍ଶନ କରିକି ପଳେଇ ଆସିଲେ, ଇଏ ଯୋଉ ଆମ୍ବ ଆସିକି କଣ କଲେ ଲୁଚିକି ତାଙ୍କ ବଡ଼ ଆମ୍ବ ଗଛ ଉପରେ ଗୋଟେ ବଡ଼ ଗଛ ଉପରେ ଚଢ଼ିକି ରହିଲେ, ଇଏ ଆମ୍ବ ଯେତେବେଳେ ଭୋଗ ଲଗେଇଲେ ଭୋଗ ଲଗେଇ ସାରିକି କଣ କଲେ ପ୍ରସାଦ ପାଇପାରିଲେ, ପ୍ରସାଦ ପାଇପାରିକି ତ ଆମ୍ବ ଡାଙ୍କରାଟା ଫିଙ୍ଗିବା ପାଇଁ ପଡିବ, ତ ଆମ୍ବ ଡାଙ୍କରାଟା ଯେତେବେଳେ ଜଙ୍ଗଲକୁ ଫିଙ୍ଗିଛନ୍ତି ଯେ ଇଏକୁ ଇଏ ସେଠି ଲକ୍ଷ୍ୟ ରଖିଛନ୍ତି, ହଁ ହଁ ଡଷ୍ଟବିନ୍ ଯୋଉଠି ପକା ହୁଏ ବୁଝୁଛ ସେଇଠି ପକେଇ ଦେଇଛନ୍ତି, ଇଏ କଣ କରୁଛନ୍ତି ନା ଗଛ ଓହ୍ଲେଇକି ଆସିକି ସେ ଆମ୍ବ ଠାକୁରକୁ ପାଇକି ପୁରା ଯେମିତିକି ବହୁତ ଆନନ୍ଦ ନାଚନ୍ତି ପୁରା ମାନେ ଏକଦମ କୃଷ୍ଣ ପ୍ରେମରେ। ମହାନ ମହାନ ବୈଷ୍ଣବ ଭକ୍ତର ଉଚ୍ଛିଷ୍ଟଟା ଏତେ କାମ୍ୟ। ଝଡ଼ୁଦାସ କାଳିଦାସ ଭକ୍ତପଦ ଧୂଲିଆର ଭକ୍ତପଦ ଜଲ ଭକ୍ତଭକ୍ତ ଅବଶେଷ ଏଇଠି ତିନି ସାଧନେ ମହାବଳ ଏ ତିନିଟା ଖୁବ। ମୁଁ କହୁଥିଲା ଗତ ଇଏରେ ମାନେ ମୁଁ ଦେଖିଲି ଯେତେ କଥା ଗୁରୁମାନଙ୍କ ଜୀବନରେ ତ ଫାର୍ଷ୍ଟ ଜୀବନରୁ ଆମେ ମୁଁ ମାୟପୁର ଯାଏ 95 ମସିହାରେ ଯେହେତୁ ଜିବିସି ମିଟିଂ ହୁଏ, ଏଇ ଜିବିସି ମିଟିଂ ପରେ ସବୁ ମହାରାଜ ମାନେ ବସି ଏକା ସାଙ୍ଗରେ ପ୍ରସାଦ ପାଆନ୍ତି, ସବୁ ଜିବିସି ମାନେ ପ୍ରସାଦ ପାଆନ୍ତି, ସବୁ ତ ବଡ଼ ବଡ଼ ମହାରାଜ ମାନେ ସବୁ ପାଇସାରିଲା ପରେ ଗୁରୁ ମହାରାଜ କଣ ଆଗେ ପ୍ରସାଦ ପାଇବେନି ତ ବସିବେ, ତ ଭକ୍ତ ମାନେ ସାରି ସରିଲା ପରେ ପ୍ରସାଦ ପାଇବେ। ତ ଦେଖୁଥିବେ କିଏ କୋଉ ମହାରାଜ କୋଉଠି ବସିଥିଲେ, ଯେଉଁ ମହାରାଜ ସବୁ ଯୋଉଠି ବସିକି ପ୍ରସାଦ ପାଉଥିଲେ ପାଇକି ଉଠିଗଲା ପରେ ସେ ମହାରାଜ ଆଦିକି ଚାଲିବେ ଆମ ଇଙ୍ଗିତ ତମେ କେହି ପତ୍ର ଉଠେଇ ବୋଲି। ତ ଗୁରୁ ମହାରାଜ କଣ କରିବେ ସମସ୍ତଙ୍କ ପତ୍ରରୁ ଉଚ୍ଛିଷ୍ଟ ପ୍ରସାଦ ନେବେ, ସମସ୍ତଙ୍କୁ ଉଚ୍ଛିଷ୍ଟ ପ୍ରସାଦ ପାଇସାରିଲା ପରେ ତାପରେ ପ୍ରସାଦରେ ବସିବେ। ଭକ୍ତ ବଡ଼ ଯିଏ ହୁଅନ୍ତି ନା ସେ ଏଭଳି ଭାବେ ବଡ଼ ହୁଅନ୍ତି, ଏମିତି ତାଙ୍କ ଭିତରେ ଅହଙ୍କାର ନଥାଏ ଯେ ମୁଁ ବହୁତ ବଡ, ସିଏ ହେଉଛି ସନ୍ନ୍ୟାସୀରେ ହାଏଷ୍ଟ ମାନେ ସମସ୍ତଙ୍କଠୁ ମାନେ ସିନିୟର ସନ୍ନ୍ୟାସୀ, କିନ୍ତୁ ତାଙ୍କ ଗୁରୁ ଭାଇମାନଙ୍କର ଉଚ୍ଛିଷ୍ଟ ପ୍ରସାଦ ମୋ ଆଖିରେ ଦେଖିବା କଥା ପୁରା। ଯଦି ତୁ ଦେଖିବୁ ମହାରାଜ ମାନଙ୍କର ଚପଲ ପଡିଛି ଗୁରୁବାର ସୀତା ଉଠିଗାଲି ମୁଣ୍ଡରେ ରଖିଦେଇକି ହଁ ଟିକେ ବୁଲିବେ ନାତି ହାତ ଉଠେଇବେ ବହୁତ ଖୁସି ହେବେ ମନ୍ତ୍ର ମହାମନ୍ତ୍ର କରିବେ ଦେଖି ରଖିବେ, ଇଏ ହେଉଛି ଜୀବନ ମାନେ କାହିଁକି ତା ବ୍ୟତୀତ ଆଧ୍ୟାତ୍ମିକ ଜୀବନର ପ୍ରଗତିର ଆଉ କୌଣସି ଶ୍ରେଷ୍ଠ ରାସ୍ତା ନାହିଁ। ଆଉ ଏଇ କ୍ଲାସ ଗୁଡା ଶୁଣିଲା ବେଳେ ପରେ ଆମ ଭକ୍ତମାନେ କଣ କହିଲେ ଆମ ପତ୍ରକୁ ପୁରା ଟେଲିକି ମାର୍ପିଟିକି ମାନେ ନଖରୁ ଚିରି ଦେଇକି ପତ୍ର ନେଇଥିଲେ, ଆମେ ଦେଖିଛୁ ଆମ ହାତ କେତେ ଥର ଚିରିଯାଇଛି ପ୍ରମାଣେଶ୍ୱର କଥା କହୁଛନ୍ତି। ଏଇଟା କୋଉ ସ୍ତରର ଭକ୍ତ ଯୋଉମାନେ ସେମିତି ନିଷ୍କାମ ସୋଚିଲେ ଯାହା ଭିତରେ କାମନା ନାହିଁ ପ୍ରଭୁବା ସେ କଥା ଲେଖିଛନ୍ତି, ସବୁ ବୈଷ୍ଣବଙ୍କ ଉଚ୍ଛିଷ୍ଟ ଛଡେଇଲେ ହୁଏନି। ତ ସେମାନଙ୍କୁ ସେମାନେ ସେଇ ସ୍ଥିତିରେ ଆଉ ଯଦି କାହାର ଭଲ ଅଛି ଖରାପ ଅଛି ଯାହାର ଆମ ଅନେକ ଏଇ ଭିତରେ ପତନ ବି ହେଇପାରେ ତାହେଲେ କଣ ଭକ୍ତ ଟଣା ଆପଣା ହେଇକି ଛଡେଇ ଦେବେ, ଆପଣ କେତେ ଥର ହାତ ଛିଡି ଯାଇଯିବ ଆମେ ପତ୍ର ଧରିଥିବୁ ନା ଖାବରା ମାରିକି ନେବେ ଆଉ ନଖ ତ ବାଜିବ ହାତଟା ଛିଡି ହୁଏ, ଏମିତିଆ ଦୁଃଖ ବି ବେଳେବେଳେ ଆସୁ ଯାହା କୃପା ଜାଗାରେ ତ ଅପରାଧ ବି ହୁଏ ଯାଇ ହଉ ସେଇଥିପାଇଁ ସେସବୁ କରିବେନି। ତ ଆମେ ଚୈତନ୍ୟ ମହାପ୍ରଭୁଙ୍କ କ୍ଷେତ୍ରରେ ଖୋଲିବ ତ ଘଣ୍ଟି ବଜେଇ ପର୍ଦା ଖୋଲନ୍ତୁ ଅସୁବିଧା କଣ, ତାପରେ ଅନ୍ନପ୍ରାସନ ହବ ତାପରେ ଶଙ୍ଖ ବାଜିବ ଆର୍ତ୍ତି ହବ ଆଣନ୍ତୁ ମନ୍ତ୍ର ତା ଯାହା ଅନ୍ନପ୍ରାସନ ବସ୍ତୁ ସାମଗ୍ରୀ ଗୁଡା ରେଡି କରନ୍ତୁ, ଅନ୍ନପ୍ରାସନ ବାଟି ତାଟିଆ ରୁମାଲ ଚାମଚ ଯାହା ଯାହା ପାଣି ଆଉ ଗୋଟେ ଧୋଇବା ପାଇଁ ଗୋଟେ ମଗ୍ ତା ରୁମାଲ ଯାହା ଯାହା ଲାଗିବ ନେଇ ଆସୁ, ଆଉ ତାକୁ ପରୀକ୍ଷା କରିବା ପାଇଁ ଯୋଉ ସ୍ୱସ୍ତି ବାଚନ ପାଇଁ ଯେଉଁ ଯେଉଁଟା ଲାଗିବ ସେଟା ହେମଦ୍ଭୁତ ବ୍ୟବସ୍ଥା କରିବାକୁ ପଡ଼ୁଥିଲି ଠିକ ଅଛି। ଆଉ ତା ମନ୍ତ୍ର ଖାତା ତୁ ରେଡ଼ି କଲେ ତ ହବ ନା, ସେଥିପାଇଁ ତ ଆପଣ ରେଡ଼ି କରିତେ 15 ମିନିଟ୍ ଲାଗିବ, ମୋର ତ କଥା ସରିଛି ତେଣୁକରି ଆପଣମାନେ ରେଡ଼ି କରୁନାହାନ୍ତି ବୋଲି ବସ। ଆଉ ତାପରେ ଯେମିତି ଚୈତନ୍ୟ ମହାପ୍ରଭୁଙ୍କର ଉଚ୍ଛିଷ୍ଟ ପାଇକି ନାରାୟଣୀ ଦେବୀ, ନାରାୟଣୀ ଦେବୀ ଆଉ ଗୋପାଳ ଭଟ୍ଟ ଗୋସ୍ୱାମୀ, ଗୋପାଳ ଭଟ୍ଟ ଗୋସ୍ୱାମୀ ଯେତେବେଳେ ଚୈତନ୍ୟ ମହାପ୍ରଭୁ ରହୁଥିଲେ କୋଉଠି ନା ରଙ୍ଗନାଥରେ ଯୋଉ ଚାତୁର୍ମାସ ସମୟରେ ଯୋଉ ରହିଲେ ଗୋପାଳ ଭଟ୍ଟ ଗୋସ୍ୱାମୀ ରହିଲେ ତାଙ୍କ ଘରେ ରହୁଥିଲେ, ସେଇ 4 ମାସ ସାରା ଗୋପାଳ ଭଟ୍ଟ ଗୋସ୍ୱାମୀ ମହାପ୍ରଭୁଙ୍କୁ ଉଚ୍ଛିଷ୍ଟ ପ୍ରସାଦ ପାଇଥାଏ ଯାହାକି ଆଜି ଏତେ ବଡ ଗୋସ୍ୱାମୀ ହେଇପାରିଥିଲେ। ତ ନାରାୟଣୀ ଦେବୀ ଶ୍ରୀବାସଙ୍କର କନ୍ୟା ଭାତୃକନ୍ୟା, ତ ନାରାୟଣୀ ଦେବୀ ଦେଇଥିଲେ କୃପା, ତ ଆହୁରି ଉଚ୍ଛିଷ୍ଟ ପ୍ରସାଦ ଦେଇଥିଲେ ନା ଯାହାକି ନାରାୟଣୀ ପ୍ରାପ୍ତ ହେଇଥିଲେ ବୋଲି ଯାହା ଗର୍ଭରେ ବୃନ୍ଦାବନ ଦଶାକୁର ଆସିଲେ ଜଗତକୁ, ସେମିତି ବହୁତ ପ୍ରମାଣ ରହିଛି ଯେ ଭାଗବତ ପୃଷ୍ଠା ଖୋଲିଲେ ମହାପ୍ରଭୁଙ୍କ ପରମ୍ପରା ଖୋଲିଲେ ଯେ ମହାନ ସୌଭାଗ୍ୟ ଜଗତରେ ଯେ ସେଭଳି ଭଗବାନଙ୍କ ପ୍ରସାଦର କାମନା ଭକ୍ତ ଭିତରେ ରହିବା ଉଚିତ। ଏଇଠି ମୁଁ ମୋ କଥାକୁ ବିଶ୍ରାମ ଦେଉଛି, ତ କୀର୍ତ୍ତନ ହବ କାହାର କିଛି ବୁଝିପାରିଲେ ନା ମୁଁ କିଛି ଛାଡ଼ିଗଲି କାହାର କିଛି ପ୍ରଶ୍ନ ପ୍ରଶ୍ନ କିଛି ଆଜ୍ଞା କିଏ କିଏ ଢୋଳଉଥିଲେ ହାତ ଉଠିଲେ, ମିଛ କହିବେନି ନିଦଟା ଆଉ ତାକୁ ଲାଗିଥିଲା କ୍ଲାସ ବେଳେ, ଧନ୍ୟବାଦ ଦେଇ ଆପଣମାନଙ୍କୁ। आगामी काली नित्यानंद त्रयोदशी ये अच्छे है तो जो मैंने चाहिए चाहिए ना समस्त निश्चित काली आस पहुंचे आ दूर बहुत मन हो बहुत दूर आज भी बस की निरंतर नाम करेंगे कल नित्यानंद प्रकट हे कल उपवास अच्छी मध्यान्ह पर्यटन